ॐ नमो भगवते वासुदेवाय।
हरे
कृष्ण अजरोड अब्बार कार्यक्रम समस्त भक्त सज्जन बंधु मातृवृंदु आम अंतराष्ट्रीय कृष्ण भावना संघ बुर्ला केन्द्र तरफ हार्दिक स्वागत जनाऊु। विशेष भाव आम जो अन्य रविवार कार्यक्रम कराए जेहेतु खरा दिन आम सका कार्यक्रम होतीदिन मंदिर आमर सका आठट रु नौटा भागवत कथा हुए। खाली जे बुर्ला केन्द्र रोचे सारा पृथ्वी जिते केन्द्र रही प्रभुपाद महाराज व्यवस्था सबुठे सका भागवतम संध्या भगवद्गीता कार्यक्रम होता है। आम आगु भगवद्गीता रविवार करूँ रविवार भगवद्गीता कहूल किंतु जेहेतु बार वर्ष हो गला बार वर्ष तपस्या हो गला तेणु बर्तमान आगे उन्नत शिक्षा देवाई भागवत शिक्षा देवाई आयोजन करुँ भागवत कथा मु प्राय प्रथम समय सप्तम अध्याय पर्यटन कही कि नृसिंहदेव जो आविर्भाव गत पालन कले आम नृसिंहदेव विषय आम कि कथा कही महाप्रभु 24 वर्ष जो पुरी में रे से भागवतम केवल दुईट प्रसंग श्रवण करुले गोटे प्रहलाद प्रसंग आगे ध्रुव महाराज प्रसंग तेणु अंत पक्षे आम बर्षक थे प्रहलाद प्रसंग श्रवण करवा तेणु नृसिंहदेव आम गोटे सप्ताह कथा कह संध्या बेले प्रहलाद महाराज आम पूर्व प्रहलाद महाराज शिक्षा विषय कहते आज प्रहलाद महाराज स्तुति नृसिंहदेव जो स्तुति कर विषय अंत पक्षे गोटे सप्ताह पालन करवा महाप्रभुर धारा महाप्रभु आनंद देवाई महाप्रभु जो श्रवण करते महाप्रभु श्रवण कर आवश्यकता नहीं सी हूँ स्वयं भगवान किंतु आम शिक्षा देवाई से श्रवण करगवदगीत भगवान कहले श्रवण करने भक्ति योग रही भगवदगीता आप श्रवण कले बार वर्ष ये 18 टी जो अध्याय रही मझे जो 6 अध्याय 7-12 ये हूँ भक्ति योग तेणु सप्तम अध्याय प्रथम श्लोक भगवान कौन श्रवण करने योगम युंजन मदाश्रय असंशय समब्रह्मा यथा ज्ञान शशी तत्णु ये श्रवण रु आरंभ है। प्रहलाद महाराज कथा कहे हम कल कहूँ प्रहलाद महाराज पेटेंट नहीं भक्तिर संज्ञा निर्णय करने श्रवण रु आरंभ हो 9 अंग श्रवण रु आरंभ हो प्रथम भक्ति तेणु यही प्रहलाद महाप्रभु शिक्षा दूसरी आम श्रवण करवा कथा भगवान विषय तेणु जेहेतु से प्रतिवर्ष सब से श्रवण करती प्रहलाद कथा एवं ध्रुवंर कथा भागवत अन्य बहुत चरित्र रही कि दुईट चरित्र श्रवण करुले तेणु आम अंत पक्षे वर्ष गोटे मास आम गोटे सप्ताह प्रहलाद चरित्र नृसिंहदेव कथा आसव जो भक्तों कथा आसे से भगवान कथा हुए भागवत प्रथम समय सप्तम अध्याय से कथा सुत गोस्वामी कौन जोटाक परीक्षित राजस्य परीक्षित राजस्य बक्षे कृष्ण कथोदय प्रथम समय सप्तम अध्याय श्लोकटी अच्छा परीक्षित कथा कह मान कौन हम ये सप्तम अध्याय पर्यटन आम कही आगुरी तापर अष्टम अध्याय कहवा सरला तेणु सुत गोस्वामी कौन सौनका ऋषि मानू परीक्षित कथा कह मान भक्तम कथा कह मान परीक्षित तो राजस्य जन्म कर्म विलापन तर कथा मान जन्म रु आरंभ कर अंतिम समय पर्यंत आम समस्त जन्म कर्म विलापन रही आम जन्म होते बर्तमान कर्म कर अंतिम आम शरीर त्याग करवा एवं से संस्थान जो पांडुपुत्राण पांडुपुत्र जो पांचज रही युधिष्ठिर युधिष्ठिर भीम अर्जुन नकुल सहदेव ये मानकर जो प्रयाण होता ଏ କଥା ସପ୍ତମ ଅଧ୍ୟାୟରେ ଆରମ୍ଭ ହେଇଛି, ଆମେ କହିଥିଲେ ଆପଣଙ୍କ ମନେଥିବ କି ନାହିଁ, ଆମର ତ ସ୍ମୃତିଶକ୍ତି ଭୁଲି ଯାଉଛେ, ସ୍ମୃତିଶକ୍ତି ଖୁବ୍ କମ୍ ଆସ୍ତେ ଆସ୍ତେ କମି କମିକା ଯାଉଛେ ସ୍ମୃତିଶକ୍ତି, ଯେତିକି ଆଜି ଅଛି କାଲିକି ଆଉ ଟିକେ କମିଯିବ, ତା ପରଦିନ ଆଉ ଟିକେ କମିଯିବ, ତତସ୍ଥାନ ଦିନଂ ଧର୍ମଂ ସତ୍ୟାଂ ଶୌଚଂ କ୍ଷମା ଦୟା କାଳିନ ବଳିନ ରାଧନ ନକ୍ଷନ୍ତି ଆୟୁ ବଳ ସ୍ମୃତି, ଏ ସ୍ମୃତି କମି କମିକା ଯାଉଛି ଆମର। ତେଣୁ ଯାହା ବି ହଉ ଆମେ ସପ୍ତମ ଅଧ୍ୟାୟରେ ସେଟା ଆଲୋଚନା କରିଥିଲେ, ସଂକ୍ଷେପରେ କହିଥିଲେ, ସେଇଥିରେ ସେଇ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଯେତେବେଳେ ପରିକୀତଙ୍କ କଥା କହୁଛନ୍ତି ବା ପାଣ୍ଡୁ ପୁତ୍ରମାନଙ୍କ କଥା କହୁଛନ୍ତି, ଏଥିରେ କ'ଣ ହେଉଛି ନା କୃଷ୍ଣ କଥୋଦୟମ, ଯେମିତି ସୂର୍ଯ୍ୟ ସକାଳ ହେଲେ ସୂର୍ଯ୍ୟ ଉଦୟ ହେବେ, ସେହିଭଳି ଭାବରେ ଭକ୍ତଙ୍କର କଥା କହିଲା ମାନେ ଭଗବାନ କଥା ଆସିବ, ପ୍ରଭୁପାଦଙ୍କ କଥା କହିଲା ମାନେ ଭଗବାନ କଥା ଆସିବ। ଯେତେ ଭକ୍ତ ଅଛନ୍ତି, ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସଖୀ ଯେତେ ଭକ୍ତ ଅଛନ୍ତି, ଯାହାଙ୍କର କଥା କହିବା ଭଗବାନ ହିଁ ଆସେ। ଭକ୍ତ ଏବଂ ଭଗବାନ ଗୋଟିଏ ଯେଉଁ ରହିଛି କଏନ୍ ବା ଗୋଟିଏ ମୁଦ୍ରାର ଦୁଇ ପାଖ, ତେଣୁ ଭକ୍ତଙ୍କ କଥା କହିଲେ ଭଗବାନ କଥା ଆସିବ, ଭଗବାନ କଥା କହିଲେ ଭକ୍ତଙ୍କ କଥା ଆସିବ। ତେଣୁ ପ୍ରହ୍ଲାଦ ମହାରାଜ କଥା କହିଲେ ଭଗବାନ ନୃସିଂହଦେବଙ୍କ କଥା ଆସିବ, ନୃସିଂହଦେବ କଥା କହିଲେ ପ୍ରହ୍ଲାଦଙ୍କ କଥା ଆସିବ। ଆମେ ଗତକାଲି କିଛି ପାଳନ କରିଥିଲେ ନୃସିଂହଦେବ ନୃସିଂହ ଚତୁର୍ଦ୍ଦଶୀ, ଆମେ ସେ କଥା କହିଥିଲେ। ଏଇ ସପ୍ତମ ସ୍କନ୍ଧ, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ, ନା ନା ସପ୍ତମ ଅଧ୍ୟାୟ ଆମେ କହିଥିଲୁ, ଏଇ ସପ୍ତମ ସ୍କନ୍ଧରେ ନୃସିଂହଦେବଙ୍କର ଚରିତ୍ର ବର୍ଣ୍ଣନା କରାଯାଇଛି। ଭାଗବତମରେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯିବ। ଭାଗବତମରେ 10ଟି ବିଷୟ ରହିଛି, ସର୍ଗ ବିସର୍ଗ ସ୍ଥାନ ପୋଷଣ ମୁତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତି ଆଶ୍ରୟ, ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ 1ରେ କଥା କୁହାଯାଇଛି। ଭାଗବତମରେ ସମସ୍ତ କିଛି ଜ୍ଞାନ ରହିଛି ଏବଂ ସମସ୍ତ କିଛି ଜ୍ଞାନ ଏଇ 10ଟି ଭାଗରେ ବିଭକ୍ତ, ଏଇ 10ଟି ବିଷୟ ରହିଛି, ଏଥିରେ ସବୁ କିଛି ଜ୍ଞାନ ରହିଯାଇଛି। ତେଣୁ ସର୍ଗ ଏବଂ ବିସର୍ଗ, ସର୍ଗ କହିଲେ ଭଗବାନ ସୃଷ୍ଟି କରୁଛନ୍ତି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି କେମିତି ଭୌତିକ ଜଗତ ସୃଷ୍ଟି ହୋଇଛି, ତେଣୁ ତାଙ୍କର ରିସର୍ଚ୍ଚ ଚାଲିଛି, ଗବେଷଣା ଚାଲିଛି। କିଛି ବର୍ଷ ତଳେ ପ୍ୟାରିସରେ ଫ୍ରାନ୍ସରେ ଗୋଟେ ଗବେଷଣା କରୁଥିଲେ, ବମ୍ ଏକ୍ସପ୍ଲୋଜନ୍ କରି ସେ ଜାଣିବାକୁ ଚାହୁଁଥିଲେ ଏଇଭଳି ଭାବରେ ସୃଷ୍ଟି ହୋଇଛି କି, ଏପର୍ଯ୍ୟନ୍ତ ସେ ଜାଣିପାରୁନାହାନ୍ତି କିଭଳି ସୃଷ୍ଟି ହୋଇଛି। କିନ୍ତୁ ଭାଗବତ ଯଦି ପଢ଼ିବ, ଗୋଟେ ଛୋଟ ପିଲା ଯଦି ପଞ୍ଚ ପ୍ରହ୍ଲାଦ ବେଶୀ ବଡ଼ ବୟସ୍କ ବ୍ୟକ୍ତି ନୁହନ୍ତି, ବହୁତ ବଡ଼ ବୈଜ୍ଞାନିକ ଥିଲେ ସେ ନୁହଁ, ବା ବହୁତ ବଡ଼ ଜ୍ଞାନୀ ଥିଲେ, ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ଥିଲେ, ବିଦ୍ୱାନ ବ୍ୟକ୍ତି ଥିଲେ, ଜ୍ଞାନୀ ବ୍ୟକ୍ତି ଥିଲେ, କିନ୍ତୁ ବୟସ ତାଙ୍କ ଖୁବ୍ କମ୍। ଏଇ ଯେଉଁ ପିଲାଟି ବସିଛି କେତେ ବୟସ ତାଙ୍କୁ 5 ବର୍ଷ ହେଇଥିଲା ପ୍ରହ୍ଲାଦକୁ, କଳିଯୁଗରେ ଅବଶ୍ୟ ଆମର ସବୁ କମି କମିକା ଯାଉଛି, ହାଇଟ୍ ମଧ୍ୟ କମି କମିକା ଯାଉଛି, ଯାହା ହଉ ପ୍ରହ୍ଲାଦକୁ 5 ବର୍ଷ ହେଇଥିଲା ସେ ସବୁ ଜ୍ଞାନ ପ୍ରାପ୍ତ ହେଇଯାଇଥିଲେ। ତେଣୁ ଗୋଟେ ଛୋଟ ପିଲା ଯିଏକି ଅଧ୍ୟାୟ ପଢ଼ିପାରିବେ ଭାଗବତ ଗୁରୁଙ୍କର ପରମ୍ପରାରେ ଗୁରୁଙ୍କର ଶରଣରେ ଆସି ଯଦି ଶିକ୍ଷା କରିବେ ତାହେଲେ ସୃଷ୍ଟି ତତ୍ତ୍ୱକୁ ଜାଣିଯିବେ, କିନ୍ତୁ ବୈଜ୍ଞାନିକକୁ ଅନେକ ବର୍ଷ ବିତିଗଲା ପରେ ସେମାନେ ମଧ୍ୟ ଜାଣିପାରିବେ ନାହିଁ। ବ୍ରହ୍ମା ତାଙ୍କର ବ୍ରହ୍ମସଂହିତାରେ କହିଛନ୍ତି କଥା, ପନ୍ଥାସ୍ତୁ କୋଟି ଶତବତ୍ସର ସଂପ୍ରଗମ୍ୟ ବାୟୁ ରଥାପି ମନସୋ ମୁନିପୁଙ୍ଗବାନ ସୋପ୍ୟସ୍ତି ଯତ୍ ପ୍ରବଧ୍ୟ ସିମ୍ୟ ଅବିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜା। 100 କୋଟି ବର୍ଷ ଧରି ବାୟୁ ବେଗରେ ମନ ବେଗରେ ଯଦି ଗତି କରି ଚାଲିଲେ ମଧ୍ୟ ମୁନି ପୁଙ୍ଗବାନ ଶ୍ରେଷ୍ଠ ମୁନିମାନେ ମଧ୍ୟ ଏ ଜାଣିପାରିବେନି ଭଗବତ ତତ୍ତ୍ୱ, ଏ ସୃଷ୍ଟି ତତ୍ତ୍ୱ କ'ଣ ଜାଣିବେ ସେମାନେ, ଭଗବାନ ସୃଷ୍ଟି କରୁଛନ୍ତି ଏ ସେ ସ୍ୱର୍ଗ ଭଗବାନଙ୍କର ଇଚ୍ଛାରେ ଭଗବାନଙ୍କ ସଂକଳ୍ପରେ ସୃଷ୍ଟି ହେଉଛି, ଏବଂ ଏ ଯେତେବେଳେ ସୃଷ୍ଟି ହେଉଛି ବ୍ରହ୍ମା ଏହି ସୃଷ୍ଟିକୁ ବିସ୍ତାର କରୁଛନ୍ତି। ତେଣୁ ଭଗବାନଙ୍କର ସୃଷ୍ଟିକୁ ସ୍ୱର୍ଗ କୁହାଯାଏ, ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ତାକୁ ବିସର୍ଗ କୁହାଯାଏ। ତେଣୁ ଭାଗବତମର ଏ ଯେଉଁ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି 12 ସ୍କନ୍ଧ ଯେଉଁ 12ଟି ସ୍କନ୍ଧ ରହିଛନ୍ତି, ଏଇ 12 ସ୍କନ୍ଧ ବିଷୟରେ 12 ସ୍କନ୍ଧରେ ଏଇ 10ଟି ବିଷୟ ଆମେ ଜାଣିବା, ଏବଂ ଏଇ 12 ସ୍କନ୍ଧ ହେଉଛି ଭଗବାନଙ୍କର ଶ୍ରୀଅଙ୍ଗ। ଆମେ ଯେମିତି ବିଗ୍ରହ ଦେଖୁଛେ ସେହିଭଳି ଭାବରେ ଇଏ ଭାଗବତମ ହେଉଛି ଭଗବାନଙ୍କର ବାଙ୍ଗମୟୀ ମୂର୍ତ୍ତି, ଭଗବାନଙ୍କର ବାଣୀ ମୂର୍ତ୍ତି ହେଉଛି ଭାଗବତମ, ସରସ୍ୱତୀ ହେଉଛନ୍ତି ଭଗବାନଙ୍କ ବାଣୀ, ସବୁ ଜ୍ଞାନ ତାଙ୍କ ପାଖରେ ରହିଛି ସରସ୍ୱତୀଙ୍କ ପାଖରେ। ସେଥିପାଇଁ ଆମେ ଆରମ୍ଭରେ କହୁଛେ ନାରାୟଣ ନମସ୍କୃତ୍ୟଂ ନମସ୍କୃତ୍ୟ ନରଞ୍ଚୈବ ନରୋତ୍ତମ ଦେବୀଂ ସରସ୍ୱତୀଂ। ସରସ୍ୱତୀଙ୍କର କୃପାଜନ ପ୍ରାପ୍ତ ହେଲେ ଏ ଭାଗବତ ବୁଝିପାରିବେ। ତେଣୁ ଏଇ ଯେଉଁ ଯେଉଁ ଶକ୍ତି ରହିଛି, ଏ ଯେଉଁ ଭଗବାନଙ୍କର ଏ ଯେଉଁ ସୃଷ୍ଟି କରୁଛନ୍ତି, ଏ ଭାଗବତ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ, ଏ ଦୁଇଟି ଭଗବାନଙ୍କର ପାଦ ପଦ୍ମ, ଏ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମା। ଏ ଭାଗବତ ଯାହା ଆମେ ପଢ଼ୁଛେ ବା ଶୁଣୁଛେ ବା କୀର୍ତ୍ତନ କରୁଛେ, ଇଏ ଭଗବାନଙ୍କ ବିଷୟରେ କୁହାଯାଉଛି, ଭଗବାନଙ୍କର ବାଣୀ ଗୋଟିଏ। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଭଗବାନଙ୍କର ଦୁଇଟି ପାଦ ପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଭଗବାନଙ୍କର ଜଘନ ପ୍ରଦେଶ ବା ଜଙ୍ଗ, ପଞ୍ଚମ ସ୍କନ୍ଧ ଆମେ ଏହିଭଳି ଭାବରେ ଭଗବାନଙ୍କୁ ଦର୍ଶନ କରିବା। ଭଗବାନଙ୍କୁ ଦର୍ଶନ କରିବା ଦର୍ଶନର ବିଧି ରହିଛି, ଆମେ ସିଧାସଳଖ ଭଗବାନଙ୍କ ମୁଖକୁ ଦେଖିଦେଉଛେ, କିନ୍ତୁ ଭଗବାନଙ୍କୁ ଦର୍ଶନ କରିବା ବିଧି ହେଉଛି ପାଦରୁ ଆମେ ଉପରକୁ ଯିବା। ତେଣୁ ପ୍ରଥମ ଭାଗବତ ଯଦି ଜଣେ ଶୁଣିବା ପାଇଁ ଚାହିଁବେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରିବେ ଶୁଣିବା ପାଇଁ। ଯେଉଁମାନେ ପ୍ରଫେସନାଲ ଭାଗବତ କଥାବାର୍ତ୍ତାକାର, ଯେଉଁମାନେ ପେସାଦାର ଭାଗବତ କଥା କହୁଛନ୍ତି, ସେମାନେ ଭାଗବତଙ୍କୁ ଦଶମ ସ୍କନ୍ଧ କହିଦେବେ, କିନ୍ତୁ ଇଏ ବିଧି ନୁହଁ। ତେଣୁ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଭଗବାନଙ୍କର ଦୁଇ ପାଦ ପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଭଗବାନଙ୍କର ଜଙ୍ଗ, ପଞ୍ଚମ ସ୍କନ୍ଧ ଭଗବାନଙ୍କର ନାଭି, ଷଷ୍ଠ ସ୍କନ୍ଧ ଭଗବାନ ବକ୍ଷ ପ୍ରଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଦୁଇଟି ଭଗବାନଙ୍କ ଦୁଇଟି ବାହୁ, ନବମ ସ୍କନ୍ଧ ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଧ ଭଗବାନଙ୍କର ମୁଖ ପଦ୍ମ, ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ, ଦ୍ୱାଦଶ ସ୍କନ୍ଧ ମସ୍ତକରେ ଥିବା କିରୀଟି। ଏହିଭଳି ଭାବରେ ଭାଗବତ ଭଗବାନଙ୍କର ଅଙ୍ଗ। ତେଣୁ ଇଏ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧରେ ଜେନେରାଲ ଭାବରେ କୁହାଯାଇଛି, ଯାହା ସୁଖଦେବ ଗୋସ୍ୱାମୀ କହିଥିଲେ ପ୍ରଥମ ସ୍କନ୍ଧରେ ସୁଖ ଗୋସ୍ୱାମୀ ସହିତ ଆରମ୍ଭ କରୁଛନ୍ତି, ଇଣ୍ଟ୍ରୋଡକ୍ସନ୍ ଦେଇଛନ୍ତି ପ୍ରଥମ ସ୍କନ୍ଧରେ। ଦ୍ୱିତୀୟ ସ୍କନ୍ଧରୁ ଯଦି କଥା ଆରମ୍ଭ ହୋଇଛି, ଏ ଭାଗବତଙ୍କର ସାର ଦ୍ୱିତୀୟ ସ୍କନ୍ଧରେ କହିଦେଲେ ସୁଖଦେବ ଗୋସ୍ୱାମୀ। ଏ ଯେଉଁ 18,000 ଭାଗବତ ଶ୍ଳୋକ ଅଛନ୍ତି, 18,000 ଶ୍ଳୋକ, ଚାରୋଟି ଶ୍ଳୋକ ହେଉଛି ମୂଳ ଶ୍ଳୋକ, ଯାହାକି ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ଭଗବାନ ବ୍ରହ୍ମାଙ୍କୁ କହିଛନ୍ତି। ତେଣୁ ଦ୍ୱିତୀୟ ସ୍କନ୍ଧରେ ମଧ୍ୟ ଆରମ୍ଭ ହୋଇଛି ସର୍ଗ ବା ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ନିଶ୍ଚିତ ଭାବରେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏହି ଦୁଇଟି ସ୍କନ୍ଧରେ ଭଗବାନ କେମିତି ସୃଷ୍ଟି କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଉଛି, ଏବଂ ସୃଷ୍ଟିକୁ କେମିତି ବିସ୍ତାର କରୁଛନ୍ତି ବ୍ରହ୍ମା, ଏ ସର୍ଗ ଏବଂ ବିସର୍ଗ ଏହି ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ସ୍କନ୍ଧ ହେଉଛି ସ୍ଥାନ, କେଉଁଠି କ'ଣ ଅଛି, ବୈଜ୍ଞାନିକମାନେ ପଠାଉଛନ୍ତି ଯାନ ପଠାଉଛନ୍ତି ଚନ୍ଦ୍ର ଲୋକକୁ ବିଭିନ୍ନ ଲୋକକୁ କ'ଣ ଅଛି ସେଠି ଜାଣିବା ପାଇଁ, କିନ୍ତୁ ଏଇଠି ବସି ଆମେ ଜାଣିପାରିବା ସେଠି କ'ଣ ଅଛି, ଏମାନେ ଯାଇକି ମଧ୍ୟ ଜାଣିପାରିବେ ନାହିଁ, ସେ ବଡ଼ ପ୍ରସଙ୍ଗ ହୋଇଛି ଆମେ ସେ କଥା କହିବା ନାହିଁ, ପ୍ରକୃତରେ ସେମାନେ ଯାଇନାହାନ୍ତି। ତେଣୁ ଷଷ୍ଠ ସ୍କନ୍ଧ ହେଉଛି ଭଗବାନଙ୍କର ବକ୍ଷ ଦେଶ, ଭଗବାନ ପାଳନ କରନ୍ତି, ଏ ଯେଉଁ 10ଟି ବିଷୟ ରହିଛି, 10ଟି ବିଷୟ ମଧ୍ୟ ଏଥିରେ ସବୁ ରହିଛି, ସ୍ୱର୍ଗ ଏବଂ ବିସର୍ଗ, ସ୍ଥାନ ଭଗବାନଙ୍କର ଯେଉଁ ପଞ୍ଚମ ସ୍କନ୍ଧ ଭଗବାନ ନାଭି, ଏ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ପୋଷଣ ଷଷ୍ଠ ସ୍କନ୍ଧ ହେଉଛି ଭଗବାନଙ୍କର ବକ୍ଷ ପ୍ରଦେଶ, ଇଏ ହେଉଛି ଭଗବାନ ତାଙ୍କର ଭକ୍ତଙ୍କୁ କେମିତି ପାଳନ କରନ୍ତି, ପୋଷଣ ଷଷ୍ଠ ସ୍କନ୍ଧରେ ପୋଷଣ କଥା ଆସିବ। ଆମେ ସପ୍ତମ ସ୍କନ୍ଧ ଆଜି ଶ୍ରବଣ କରିବା, ସପ୍ତମ ସ୍କନ୍ଧର ଏଇ ନୃସିଂହଦେବଙ୍କ କଥା ସଂକ୍ଷେପରେ ଆମେ ଶ୍ରବଣ କରିବା। ଇଏ ହେଉଛି ଭଗବାନଙ୍କର ଦୁଇ ଭୁଜ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଭଗବାନ ଦୁଇ ଭୁଜ। ତେଣୁ ଏଥିରେ କ'ଣ ବର୍ଣ୍ଣନା କରାଯାଇଛି ନା ସପ୍ତମ ସ୍କନ୍ଧରେ ଉତ୍ତୟ, ଉତ୍ତୟ କହିଲେ ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ, ଉତ୍ତୟ ଉତ୍ତୟ କହିଲେ କର୍ମ ବାସନା, ଆମେ ଯିଏ ଯେଉଁ କର୍ମ କରୁଛନ୍ତି ସେ ଆରମ୍ଭ ହେଉଛି ତାଙ୍କର ବାସନା ରହିଛି, ତାଙ୍କର ଇଚ୍ଛା ରହିଛି ସେ କର୍ମ କରିବା ପାଇଁ, ପୂର୍ବଜନ୍ମର ସଂସ୍କାର ଫଳରେ ପୂର୍ବଜନ୍ମର ସ୍ୱଭାବରେ ସେସବୁ ସେ କାର୍ଯ୍ୟ କରୁଛନ୍ତି, ଇଏ ହେଉଛି କର୍ମ ବାସନା। ଦୁଇ ପ୍ରକାର କର୍ମ ବାସନା ରହିଛି, ଗୋଟିଏ ହେଉଛି ଶୁଭ କର୍ମ ବାସନା, ଗୋଟିଏ ହେଉଛି ଅଶୁଭ କର୍ମ ବାସନା। ଏହି ସପ୍ତମ ସ୍କନ୍ଧରେ ଆମେ କର୍ମ ବାସନା ବିଷୟରେ ଶ୍ରବଣ କରିବା, ପ୍ରହ୍ଲାଦଙ୍କର ଶୁଭ କର୍ମ ବାସନା ଯାହା ହୋଇଥିଲା, କେମିତି ନା ମହତ୍ ବ୍ୟକ୍ତିଙ୍କର କୃପାରୁ, ହିରଣ୍ୟକଶିପୁଙ୍କର ଅଶୁଭ କର୍ମ ବାସନା ଯାହା ହୋଇଥିଲା ମହତ୍ ବ୍ୟକ୍ତିଙ୍କର କୋପରୁ, ଚାରି କୁମାର ଯେଉଁ ରହିଛନ୍ତି ସେ ତାଙ୍କୁ ଅଭିଶାପ ଦେଇଥିଲେ। ତେଣୁ ଇଏ ଯେଉଁ ସପ୍ତମ ସ୍କନ୍ଧ ଆମେ ଶ୍ରବଣ କରିବା, ତଥାପି ପର୍ଯ୍ୟାୟକ୍ରମେ ଆମେ ଅଷ୍ଟମ କଥା କହିଦେବା, ସବୁ ବିଷୟରେ ଯେଉଁ ଯାହା କୁହାଯାଇଛି ସଂକ୍ଷେପରେ ଆମେ କହିଦେବା। ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ମନ୍ୱନ୍ତର କହିଲେ ଆପଣ ଯେଉଁ ବର୍ତ୍ତମାନ ଇଲେକ୍ସନ୍ ହେଉଛି, ଇଲେକ୍ସନ୍ ହୋଇଗଲା, ଚେଞ୍ଜ ହୋଇଗଲା, ସବୁ ମିନିଷ୍ଟ୍ରି ଚେଞ୍ଜ ହୋଇଯିବ। ସେମିତି ଭଗବାନଙ୍କର ଏଇ ଯେଉଁ ଶାସନରେ, ଭଗବାନଙ୍କ ଶାସନରେ ଏଠି ଡେମୋକ୍ରାସି ନୁହଁ, ଏଠି ଭଗବାନ ଏଇଟା ହେଉଛି କ'ଣ ରାଜତନ୍ତ୍ର। ଭଗବତ ଗୀତାରେ ଭଗବାନ କହିଲେ ନରାଣାଞ୍ଚ ନରାଧିପମ୍, ଭଗବାନ ଏଇଟାକୁ କିଏ କିଏ ରାଜା ହେବେ ଭଗବାନ ବ୍ୟବସ୍ଥା କରିବେ। ତେଣୁ ସେହିଭଳି ଭାବରେ ମନ୍ୱନ୍ତର ସେ ରାଜ୍ୟ ଶାସନ, ଆମର ପାଞ୍ଚ ବର୍ଷରେ ଇଲେକ୍ସନ୍ ହେଉଛି, ଭଗବାନଙ୍କର ରାଜ୍ୟ ଶାସନ ଯେଉଁ କରୁଛନ୍ତି ଗୋଟିଏ ମନ୍ୱନ୍ତରରେ ସେ ଶାସନ ଚେଞ୍ଜ ହେଉଛି। ଗୋଟିଏ ମନ୍ୱନ୍ତର କହିଲେ ଏକସ୍ତରୀ ଦିବ୍ୟ ଯୁଗ, ବର୍ତ୍ତମାନ ସପ୍ତମଙ୍କର ସମୟ ଚାଲିଛି, ଆଉ ଏଠି ଇଲେକ୍ସନ୍ ନାହିଁ, ଏ ପରିବର୍ତ୍ତନ ହେବ, ଶାସନ ପରିବର୍ତ୍ତିତ ହେବ। ଏ ମନ୍ୱନ୍ତର ଅଷ୍ଟମ ସ୍କନ୍ଧରେ ସେ ବର୍ଣ୍ଣନା କରାଯିବ। ସପ୍ତମ ମନୁ ପରେ ଅଷ୍ଟମ ମନୁ ଆସିବେ, ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଆସନ୍ତି, ଚଉଦଟା ଶାସନ ପରିବର୍ତ୍ତିତ ହୁଏ, ଛଅଟା ପରିବର୍ତ୍ତନ ରହିଛି ମନୁଙ୍କ ସମୟରେ, ଏସବୁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ନବମ ସ୍କନ୍ଧରେ ହେଉଛି ଭଗବାନଙ୍କର, ସପ୍ତମ ଅଷ୍ଟମ ସ୍କନ୍ଧ ହେଉଛି ଭଗବାନ ଦୁଇ ଭୁଜ, ନବମ ସ୍କନ୍ଧ ହେଉଛି ଭଗବାନ ଗ୍ରୀବା। ଏ ନବମ ସ୍କନ୍ଧରେ ବଂଶ ପରମ୍ପରା ବିଷୟରେ ବର୍ଣ୍ଣନା କରାଯାଉଛି। ଦୁଇଟି ପ୍ରସିଦ୍ଧ ବଂଶ ରହିଛି, ଗୋଟିଏ ହେଉଛି ସୂର୍ଯ୍ୟବଂଶ, ଗୋଟିଏ ହେଉଛି ଚନ୍ଦ୍ରବଂଶ। ଭଗବାନ ରାମଚନ୍ଦ୍ର ଆସିଥିଲେ ସୂର୍ଯ୍ୟବଂଶରେ, ଭଗବାନ କୃଷ୍ଣଚନ୍ଦ୍ର ଆସିଥିଲେ ଚନ୍ଦ୍ରବଂଶରେ। ଏହି ଦୁଇଟି ବଂଶ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏବଂ ଦଶମ ସ୍କନ୍ଧ ହେଉଛି ମନ୍ୱନ୍ତର କ'ଣ ଈଶାନ କଥା ଆଶ୍ରୟ ତତ୍ତ୍ୱ, ଆଶ୍ରୟ ତତ୍ତ୍ୱ। ଏଇ ଦଶଟି ତତ୍ତ୍ୱ ଯେଉଁ ରହିଛି, ଏ ନଅଟି ଯାକ ତତ୍ତ୍ୱ ଯାହା ଉପରେ ଆଶ୍ରୟ କରନ୍ତି ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ସେ ହେଉଛନ୍ତି ଭଗବାନ କୃଷ୍ଣ, ଯାହାଙ୍କ ବିଷୟରେ ଆମେ ଦଶମ ସ୍କନ୍ଧରେ ଶ୍ରବଣ କରିବା। ହେଉଛି ଭଗବାନ ମୁଖ ପଦ୍ମ, ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ଜଣେ ଶ୍ରବଣ କଲେ ଦଶମ ସ୍କନ୍ଧ ପଢ଼ିବା ପାଇଁ ବା ଶ୍ରବଣ କରିବା ପାଇଁ ଯୋଗ୍ୟ ହେବେ। ଏବଂ ଏକାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତକ, ଏଥିରେ ସବୁ ତତ୍ତ୍ୱ ରହିଛି। ନିରୋଧ, ଏଇଟା ନିରୋଧ, ନିରୋଧ କହିଲେ କେମିତି ଆମେ ଯେମିତି ତତ୍ତ୍ୱତଃ ତତ୍ତ୍ୱକୁ ଜାଣିଲେ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମହାପତି ସୋର୍ଜୁନ, ଆମର ମନୁଷ୍ୟ ଜନ୍ମ ସାର୍ଥକ ହୋଇଯିବ ଯଦି ଆମେ ଭଗବତ ତତ୍ତ୍ୱକୁ ଜାଣିଥିବା। ତେଣୁ ଯେତେବେଳେ ଶରୀର ତ୍ୟାଗ କରିବା ଆମେ ଭଗବତ ଧାମକୁ ଯିବା। ଏବଂ ନିରୋଧ ମୁକ୍ତି ରାସ, ଏଠି ମୁକ୍ତି ବିଷୟରେ କୁହାଯାଇଛି। ମୁକ୍ତି ନିରୋଧ କହିଲେ ଏ ଯେଉଁ ହେଲା କ'ଣ ଆମର ଯେଉଁ ହେଲା ଖନି ହେଲା, କିଛି କିଛି ପ୍ରଳୟ ହୋଇଛି, ସେଭଳି ଭାବରେ ଅନ୍ତିମ ପ୍ରଳୟ ରହିଛି, ଚାରି ପ୍ରକାର ପ୍ରଳୟ ଦ୍ୱାଦଶ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ଭାଗବତ ରହିଛନ୍ତି। ଆମେ ସପ୍ତମ ସ୍କନ୍ଧରେ ଉତ୍ତର ବିଷୟରେ ବା କର୍ମ ବାସନା ବିଷୟରେ ଶ୍ରବଣ କରିବା। ଆମେ ସାତ ଦିନ ଧରି କହିବା, ଯେଉଁମାନେ ଆସିପାରିବେ ତ ଭଲ, ଯେଉଁମାନେ ଆସି ନପାରିଲେ ମଧ୍ୟ ରଘୁନନ୍ଦନ ଭାବରେ ଆମର କଥା ରହିଛି, ଆମେ ଶୁଣିପାରିବେ। ତେଣୁ ଏଇ ଯେଉଁ ପ୍ରହ୍ଲାଦ ମହାରାଜ କଥା ଆସୁଛି, ଏ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ପରୀକ୍ଷିତ ମହାରାଜ ଏ କଥାଟି କହିଛନ୍ତି ଯେ ସମ, ଆମେ ଗତକାଲି କହିଥିଲେ କଥା ସଂକ୍ଷେପରେ କହିଥିଲେ, ସମ ପ୍ରିୟ ଶ୍ରୁତ ବ୍ରହ୍ମନ୍ ଭୂତାନାଂ ଭଗବାନ ସ୍ୱୟଂ ଇନ୍ଦ୍ରସ୍ୟାର୍ଥେ କଥଂ ଦୈତ୍ୟାନ୍ ଅବଧି ବିଷମ ଯଥା। ଯେଉଁମାନେ ଷଷ୍ଠ ସ୍କନ୍ଧ ପଢ଼ିବେ, ଆମର ଏଇ ମଧ୍ୟ ଭାଗବତର ଆଡ଼ଭର୍ଟାଇଜମେଣ୍ଟ ମଧ୍ୟ ଆଦର ହେଉଛି, ଆମର ଆସିବ ଭାଦ୍ର ମାସରେ, ଆପଣମାନଙ୍କୁ ପୁଣି କୁହାଯିବ ଯେଉଁମାନେ କିଣିନାହାନ୍ତି ନିଅନ୍ତୁ ଭାଗବତମ, ଯେଉଁମାନେ ନେବେ ବା ଭାଗବତ ପ୍ରଦାନ କରିବେ ସେମାନେ ବୈକୁଣ୍ଠ ଲୋକରେ ବାସ କରିବେ। ଆମେ ଗତ ଭାଦ୍ର ମାସରେ ପୂର୍ଣ୍ଣମୀ ତିଥିରେ ସବୁ ଦିଆଯାଇଥିଲା ଭାଗବତମ କନସେସନ୍ ରେଟ୍ରେ। ତେଣୁ ଏ ଭାଗବତ ମଧ୍ୟ ଆଡ଼ଭର୍ଟାଇଜମେଣ୍ଟ ହେଉଛି, ଆଡ଼ଭର୍ଟାଇଜମେଣ୍ଟ କରିଥିଲେ ବ୍ୟାସଦେବ, ଭାଗବତର ଆଡ଼ଭର୍ଟାଇଜମେଣ୍ଟ କରିଥିଲେ, କାରଣ ସୁଖଦେବ ଗୋସ୍ୱାମୀ ଜାଣିନଥିଲେ ଭାଗବତ ମହାତ୍ମ୍ୟ, ତାଙ୍କର ପୁତ୍ର ସେ ଜନ୍ମ ହୋଇ ଚାଲିଯାଇ ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ବ୍ୟାସଦେବଙ୍କୁ ଆଡ଼ଭର୍ଟାଇଜ କରିବାକୁ ପଡ଼ିଲା। କେତୋଟି ଶ୍ଳୋକ ରହିଛି, ଯେଉଁ ଶ୍ଳୋକ ଶୁଣି ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକରି ଆସିଲେ, ଶ୍ରବଣ କଲେ, ଏ ଦ୍ୱିତୀୟ ସ୍କନ୍ଧରେ ଆସିବେ କଥା। ତେଣୁ ଏହିଭଳି ଭାବରେ ଏ ଭାଗବତମ ଯେଉଁ ଷଷ୍ଠ ସ୍କନ୍ଧ ଯେଉଁମାନେ ପାଠ କରିବେ ସେଠି ବର୍ଣ୍ଣନା କରାଯାଇଛି କେମିତି ଦ୍ରୁତ ଚରିତ୍ର କଥା ରହିଛି। ଦ୍ରୁତ ଅସୁରକୁ ଭଗବାନ ହତ୍ୟା କରିବା ପାଇଁ ଇନ୍ଦ୍ରକୁ ସାହାଯ୍ୟ କରିଥିଲେ, ଏଭଳି ଭାବରେ ଅନେକ କଥା ରହିଛି। ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି, କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକରି ଶ୍ରବଣ କରୁଛନ୍ତି, ଆମେ ଏଇଟା କହିଥିଲେ। ପରୀକ୍ଷିତ ମହାରାଜ ଅଭିଶପ୍ତ ହୋଇଥିଲେ, 5 ବର୍ଷ ବାଳକ ଅଭିଶାପ ଦେଇଥିଲେ, ସ୍ୱାମୀ କୃଷ୍ଣଙ୍କର ପୁତ୍ର ଶ୍ରୀଙ୍ଗୀ ଅଭିଶାପ ଦେଇଥିଲେ, କାରଣ ସେ ସ୍ୱାମୀ କୃଷ୍ଣଙ୍କର ଗଳାରେ ଗୋଟେ ସର୍ପକୁ ବେଷ୍ଟନ କରିଥିଲେ, ସେଥିପାଇଁ ସେ ଅଭିଶାପ ଦେଇଥିଲେ, 7 ଦିନରେ ତାଙ୍କ ମୃତ୍ୟୁ ହେବ। ତେଣୁ ଏ କଥା ଯେତେବେଳେ ପରୀକ୍ଷିତ ମହାରାଜ ଜାଣିଲେ ସେତେବେଳେ ସେ ମନ ଦୁଃଖ କଲେ ନାହିଁ, ଅବଶ୍ୟ ସେ ନିଜକୁ ଅପରାଧୀ ଭାବିଲେ, ମୁଁ ଯେଉଁ ଋଷିଙ୍କ ପ୍ରତି ଏ ଯେଉଁ ଅସଦ ଆଚରଣ କଲି ବା ଅପରାଧ କରିଦେଲି, ସେଥିପାଇଁ ନିଜକୁ ସେ ଅପରାଧୀ ବୋଲି ଭାବୁଥିଲେ। କିନ୍ତୁ ମୃତ୍ୟୁ କଥା ଯେତେବେଳେ ଶୁଣିଲେ ସେତେବେଳେ ସେ ଭୟଭୀତ ହେଲେ ନାହିଁ, ସେ ଚାଲି ଆସିଲେ ଗଙ୍ଗା ନଦୀ ତଟିକୁ, ସମଗ୍ର ରାଜ୍ୟକୁ ପ୍ରଦାନ କରିଦେଲେ, ତାଙ୍କର ଜ୍ୟେଷ୍ଠ ପୁତ୍ର ଜନ୍ମେଞ୍ଜୟକୁ ପ୍ରଦାନ କରିଦେଲେ, ଗଙ୍ଗା ନଦୀ ତଟରେ ଆସି ସୁକର୍ତ୍ତା ଏବେ ମଧ୍ୟ ସେ ସ୍ଥାନ ରହିଛି, ସେଇଠି ଆସି ଉପବେଶନ କଲେ ଏବଂ ସମଗ୍ର ବିଶ୍ୱର ଯେତେ ମୁନି ଋଷିମାନେ ରହିଛନ୍ତି 60,000 ମୁନି ଋଷି ଆସି ସେଠି ପହଞ୍ଚିଗଲେ। ତେଣୁ ସେଇଠି ସୁଖଦେବ ଗୋସ୍ୱାମୀ ଆସି ଏ ଭାଗବତମ୍ କହୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, ଆଉ ବିଶ୍ରାମ କଥା ତ ଛାଡ଼ନ୍ତୁ, ନନ୍ଷ୍ଟପ୍ କଥା ଚାଲିଛି। ତେଣୁ ଇଏ ପରୀକ୍ଷିତ ମହାରାଜ ସେଇଭଳି ଭାବରେ ଶ୍ରବଣକାରୀ, ଶ୍ରବଣର ସେ ହେଉଛନ୍ତି ଆଚାର୍ଯ୍ୟ, କେବଳ ଶ୍ରବଣ କରି ସେ ଭଗବତ ଧାମ ଚାଲିଗଲେ, ଭକ୍ତିର ଗୋଟିଏ ଅଙ୍ଗ ଦାୟଜନ କରି ସେ ଭଗବତ ଧାମକୁ ଚାଲିଗଲେ। ତେଣୁ ଇଏ ଯେଉଁ ରହିଛନ୍ତି ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି, ସେ ଏଇ ପ୍ରଶ୍ନ ପଚାରିଲେ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କହିଲେ, ଭଗବାନ ତ ସମ, ଭଗବାନ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କର ସେ ହେଉଛନ୍ତି ପ୍ରିୟ ଏବଂ ସମସ୍ତଙ୍କର ସୁହୃତ, ସମ ପ୍ରିୟ ସୁହୃତ ବ୍ରହ୍ମନ୍, ଭୂତାନାମ ଭଗବାନ ସ୍ୱୟଂ। ଖାଲି ଯେଉଁ ମନୁଷ୍ୟମାନଙ୍କର ବା ହିନ୍ଦୁମାନଙ୍କର ସେ ଭଗବାନ ତା ନୁହଁ, ସେ ହେଉଛନ୍ତି ସର୍ବଜନୀ ସେ କୁନ୍ତେୟ, ଯେତେ ଜୀବ ଅଛନ୍ତି ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଯେତେ ମନୁଷ୍ୟମାନେ ଅଛନ୍ତି, ଯେତେ ଧର୍ମ ରହିଛି, ଯେତେ ପଶୁପକ୍ଷୀ ରହିଛନ୍ତି, କୀଟପତଙ୍ଗ ଇତ୍ୟାଦି 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ଭୂତାନାମ ସେମାନେ ସବୁ ଭୂତ ଜୀବଭୂତ ମହାବାହୁ, ଏମାନେ ସବୁ ଭଗବାନଙ୍କର ଉନ୍ନତର ଶକ୍ତି, ଏମାନେ ହେଉଛନ୍ତି ଭଗବାନ ତାଙ୍କର ପିତା। ତେଣୁ ସେ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କର ପ୍ରିୟ ଏବଂ ସମସ୍ତଙ୍କର ସ୍ରୋତ। ତାହେଲେ କାହିଁକି ସେ ଦେବତାମାନଙ୍କ ସପକ୍ଷରେ ଅସୁରମାନଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କଲେ, କାରଣ କ'ଣ? ସମ ପ୍ରିୟ ସ୍ରୋତ ବ୍ରହ୍ମ, ଭୂତାନାମ ଭଗବାନ ସ୍ୱୟଂ, ଇନ୍ଦ୍ର ସାର୍ଥେ କଥନ ଦୈତ୍ୟା, ଇନ୍ଦ୍ରଙ୍କର ତାଙ୍କର ପକ୍ଷରେ ରହି ଦୈତ୍ୟମାନଙ୍କୁ ଅସୁରମାନଙ୍କୁ ଅବଧି ଭଗବାନ ହତ୍ୟା କରିବା ପାଇଁ ବ୍ୟବହାର କଲେ, ବ୍ୟବସ୍ଥା କଲେ। ବିଷମ ଯଥା ସମସ୍ୟା କଥମ ବୈଷମ୍ୟ, ବିଶ୍ୱନାଥ ଚତୁର୍ଥ ଠାକୁର ତାଙ୍କର ଭାଷାରେ କହୁଛନ୍ତି, ସମ ଯଦିଓ ସେ ସମସ୍ତ ପୁଣି ସେ ବିଷମ ଭଳି କାର୍ଯ୍ୟ କାହିଁ କରୁଛନ୍ତି, ଏବଂ ପ୍ରିୟସ୍ୟ କଥମ ପ୍ରିୟସ୍ୟ ପ୍ରିୟସ୍ୟ ଅସୁରେଶୁ ପ୍ରୀତି ଅଭାବ, ପ୍ରିୟସ୍ୟ କଥମ ଅସୁରେଶୁ ପ୍ରୀତି, ଅସୁର ପ୍ରତି ତାଙ୍କର ପ୍ରୀତି ଥିଲାବେଳେ ଲାଗୁନାହିଁ ତ, ଏବଂ ସୁହୃଦ ହୋଇକରି ଅସୁର କେମିତି କାର୍ଯ୍ୟ କରୁଛନ୍ତି, ଅସୁରମାନଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି, ସେ କି ସୁହୃଦ? ଏଇ ଯେଉଁ ପ୍ରଶ୍ନ ପଚାରିଲେ ପରୀକ୍ଷିତ ମହାରାଜ, ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଲେ କଥା, କାରଣ ଭଗବାନ କଥା ମହାତ୍ମା ଭାଗବତ ମହାତ୍ମା ସବୁ ଆସିବ। ତେଣୁ 3 ଶ୍ଳୋକରେ ସେ ଏଇ ପ୍ରଶ୍ନ ପଚାରିଛନ୍ତି, ତାକୁ ଟିକିଏ ବିସ୍ତାର କରି କହୁଛନ୍ତି, ମୂଳ କଥା ହେଉଛି ଏଇଟା, କାହିଁକି ସେ କଲେ ଏଭଳି ବିଷମ ଭଳି କାହିଁକି ବ୍ୟବହାର କଲେ। ତେଣୁ ସୁଖଦେବ ଗୋସ୍ୱାମୀ ଶୁଣି ସେ କହୁଛନ୍ତି, ସାଧୁ କୃଷ୍ଣ ମହାରାଜ ସେ ବହୁତ ଆନନ୍ଦିତ ହୋଇଗଲେ, କାରଣ ଇଏ ଯେମିତି ଶ୍ରବଣର ଆଚାର୍ଯ୍ୟ, ସୁଖଦେବ ଗୋସ୍ୱାମୀ କୀର୍ତ୍ତନର ଆଚାର୍ଯ୍ୟ, ଯେ କଥାକାର ଯେ କଥା କହିବେ, ଆମ ଗୋଟେ କଥା ରହିଛି ତୋର ଏମିତି ଭାଗବତ ସପ୍ତାହରେ ଜଣେ କଥାକାର ଭାଗବତ କଥା କହୁଛନ୍ତି, ତେଣୁ ଭାଗବତ କଥା ଯେଉଁ କହୁଛନ୍ତି ସେ ବହୁତ ମଗ୍ନରେ ଭଗବାନ କଥା କହୁଛନ୍ତି। ଯେଉଁମାନେ ଭଗବାନ କଥାକାର ବହୁତ ବଜାଏ ଆନନ୍ଦ ସମୁଦ୍ର ମଗ୍ନା, କାରଣ ଭଗବାନ ହେଉଛି ସଚ୍ଚିଦାନନ୍ଦ ଘନ, ସେ ହେଉଛନ୍ତି ଆନନ୍ଦ ଘନ। ତାଙ୍କ ବିଷୟରେ ଜଣେ ଯେଉଁ କହୁଛନ୍ତି ସିଏ ମଧ୍ୟ ଆନନ୍ଦ ତାଙ୍କର ବୃଦ୍ଧି ପ୍ରାପ୍ତ ହେବ। ଆନନ୍ଦ ସମୁଦ୍ର ମଗ୍ନା ବୋଲି କୁହାଯାଏ ଅଷ୍ଟମ ସ୍କନ୍ଧରେ ଏକଥା, ଯେଉଁ ଗଜରାଜ ତାଙ୍କ ସ୍ତୁତିରେ ଏକଥା କହୁଛନ୍ତି। ତେଣୁ ସେ ସେହିଭଳି ଭାବରେ ଆନନ୍ଦ ସମୁଦ୍ର ମଗ୍ନ ହୋଇକରି କଥା କହୁଛନ୍ତି ଭଗବାନ କଥା। ତେଣୁ ଶ୍ରୋତା କେହି ନାହାନ୍ତି ଶୁଣିଲା ଭାଇ, ସବୁ ପଳେଇଗଲେଣି। ତେଣୁ ଯେତେବେଳେ ଯେତେବେଳେ ବାହ୍ୟ ଆସିଲା, ବାହ୍ୟ ଜ୍ଞାନ ଆସିଲା କଥାକାରଙ୍କର, ଦେଖିଲେ ଜଣେ ବ୍ୟକ୍ତି ବସି କ୍ରନ୍ଦନ କରୁଛି। ତେଣୁ ସେ କହିଲେ ପ୍ରକୃତରେ ତମେ ମୋର ବହୁତ ପ୍ରକୃତରେ ତମେ କଥା ଶ୍ରବଣକାରୀ, ତମେ ହେଉଛି ଆଚାର୍ଯ୍ୟ, ଶ୍ରବଣର ଆଚାର୍ଯ୍ୟ ନା ଗୁରୁଦେବ। ମୁଁ ଆପଣ କଥା କହୁଛନ୍ତି କିନ୍ତୁ ଶୁଣିବା ପାଇଁ ବସି ନାହିଁ ନା, ତାହେଲେ କ'ଣ ବସିଛ ନା ଆପଣ ଯଦି ବସିଛନ୍ତି ସେଇଟା ମୋର କମ୍ବଳରେ ବସିଛନ୍ତି ଆପଣ, କେତେବେଳେ କଥା ସରିବ ମୁଁ କମ୍ବଳ ନେଇକି ଯିବି। ତେଣୁ ଏଇଭଳି ଭାବରେ କଥାକାର ରହିଛନ୍ତି ଏବଂ ଶ୍ରବଣ ମାନେ ଶ୍ରୋତାକାର ମଧ୍ୟ ରହିଛନ୍ତି। କିନ୍ତୁ ଶ୍ରବଣକାରୀ ଏ ଯେଉଁ ପରୀକ୍ଷିତ ମହାରାଜ ଜଣେ ଶ୍ରବଣର ଆଚାର୍ଯ୍ୟ ଏବଂ ସୁଖଦେବ ଗୋସ୍ୱାମୀ ସେ ହେଉଛନ୍ତି କୀର୍ତ୍ତନର ଆଚାର୍ଯ୍ୟ। ଭଗବାନ କଥା କହି ସେ ଭଗବତଧାମ ପ୍ରାପ୍ତ ହୋଇଛନ୍ତି, ସିଏ ବା ସେଇ ସ୍ତରକୁ ଯାଇ ମୁକ୍ତ ହୋଇଯାଇଛନ୍ତି, ଭଗବତ ପ୍ରାପ୍ତି ହୋଇଯାଇଛନ୍ତି ସିଏ। ତେଣୁ ସିଏ ଶୁଣିଲେ ଯେତେବେଳେ ଏ କଥା ବହୁତ ଆନନ୍ଦିତ ହେଲେ। ତେଣୁ ସେ କହୁଛି ସାଧୁ କୃଷ୍ଣ ମହାରାଜ, ମହାରାଜ ଯଦି ସେ ଆଉ ରାଜା ନାହାନ୍ତି କିନ୍ତୁ ମହାରାଜ ଭଳି ସେ କ'ଣ ଦେଦିତ୍ୟ ମା ମହାରାଜ ଅର୍ଥ ରାଜ ମାନେ ଯେଉଁ ଶୋଭା ତାଙ୍କର ହେଉଛି ଶୋଭା, ସେଇଭଳି ଭାବରେ ଭଗବାନ ଭକ୍ତ ହୋଇଗଲେ ସେ ସେଥିପାଇଁ ଆମର ସନ୍ନ୍ୟାସୀ ମହାରାଜ କୁହାଯାଏ। ରାଜାଙ୍କର ଉର୍ଦ୍ଧ୍ୱରେ ସିଏ ମହାରାଜ, ଭଗବାନଙ୍କ ସାମ୍ରାଜ୍ୟରେ ସେ ହେଉଛନ୍ତି ରହିଛନ୍ତି ମହାରାଜ। ସିଏ ଭଗବାନଙ୍କ ସାମ୍ରାଜ୍ୟ ଏଇ ଭୌତିକ ଜଗତ ହେଉଛି ଗୋଟେ ଜେଲ, ଏ ଜେଲରେ କ'ଣ ରାଜା, କୈଦୀମାନଙ୍କର ରାଜା ସେ କି ରାଜା? ପ୍ରକୃତ ସାମ୍ରାଜ୍ୟ ହେଉଛି ଭଗବତ ସାମ୍ରାଜ୍ୟ, ମୁକ୍ତ ଯେଉଁ ରହିଛନ୍ତି ମୁକ୍ତ ଚିତ୍ ଜଗତ ବୈକୁଣ୍ଠ ଲୋକ, ସେଠି ଯେଉଁମାନେ ଅଛି ସେମାନେ ମହାରାଜ, ସେମାନେ ସବୁକିଛିର ଅଧିକାରୀ, ସବୁକିଛି ଐଶ୍ୱର୍ଯ୍ୟର ସେ ଅଧିକାରୀ ମହାରାଜ। ତେଣୁ ସାଧୁ କୃଷ୍ଣ ମହାରାଜ ହରେ ଚରିତ୍ର ଅଦ୍ଭୁତ, ହରିଙ୍କର ଚରିତ୍ର ହେଉଛି ଅଦ୍ଭୁତ ଚରିତ୍ର, ଭଗବାନଙ୍କର ଅଦ୍ଭୁତ ଚରିତ୍ର, ବୁଝିପାରିବା ନାହିଁ ଆମେ ବୁଝିପାରିବା ନାହିଁ। ତେଣୁ ତଦ୍ବିଧି ପ୍ରଣିପା ତେନ ପରିପ୍ରଶ୍ନ ସେବୟା ଉପଦେକ୍ଷେ ଜ୍ଞାନ ଜ୍ଞାନୀ ନା ତତ୍ତ୍ୱଦର୍ଶିନ। ଭାଗବତ ଏକାଦଶରେ ମଧ୍ୟ ସେଟା କହିବେ ଭଗବାନ ଆଚାର୍ଯ୍ୟମାନ ବିଜାନ୍ୟାନ ନାବମନ୍ୟତେ ପରିଚିତ ନ ମର୍ତ୍ତବୁଦ୍ଧ୍ୟା ଶ୍ରିୟତ ସର୍ବଦେବମୟ ଗୁରୁ। ଆମେ ଏଇ ଭଗବାନଙ୍କ ଚରିତ୍ର ଆମ ନିଜ ବୁଦ୍ଧି ମାଧ୍ୟମରେ ବୁଝିପାରିବା ନାହିଁ, କାରଣ ଆମେ ଯେଉଁ ଶରୀର ପ୍ରାପ୍ତ ହୋଇଛେ ସେ ଦ୍ୱୈତ ଜ୍ଞାନ ରହିଛି ଆମର, ଏଇ ଯେଉଁ ବିପରୀତ କଥା ସବୁ ଆମ ଜ୍ଞାନ ଏଥିରେ ସୀମିତ ରହିଛି, କିନ୍ତୁ ଆର ଉର୍ଦ୍ଧ୍ୱ କଥା ଆମେ ବୁଝିପାରିବା ନାହିଁ। ତେଣୁ ଭଗବାନଙ୍କ ଚରିତ୍ରକୁ କହନ୍ତି ସେମାନେ, ସେଥିପାଇଁ ଅନ୍ୟମାନେ ଯେଉଁମାନେ ବୁଝିପାରନ୍ତି ନାହିଁ ଆମ ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି ମାଇଥୋଲୋଜି, କଳ୍ପନା ସବୁ, ରାମାୟଣ କଳ୍ପନା, ମହାଭାରତ କଳ୍ପନା, ସବୁ କଳ୍ପନା ମାଇଥୋଲୋଜି, ଏଇଟା କହୁଛି ମାଇଥୋଲୋଜି ନୁହଁ, ଇଏ ହେଉଛି ଫ୍ୟାକ୍ଟ, ଇଏ ହେଉଛି ଇତିହାସ, ଇଏ ହେଉଛି ଏଥିରେ କୌଣସି ତ୍ରୁଟି ନାହିଁ, କୌଣସି ଦୋଷ ନାହିଁ। ଏଥିରେ କହୁଛି ଭ୍ରମ ପ୍ରମାଦ ବିପ୍ରତିଷ୍ଠା କରଣାପାଠ, ଯେଉଁ ବଦ୍ଧଜୀବର ଦୋଷ ରହିଛି ଏସବୁ ଏଥିରେ ନଥାଏ। ତେଣୁ ମହାରାଜ ହରେ ଚରିତ୍ର ଅଦ୍ଭୁତ, ଭଗବାନଙ୍କ ଚରିତ୍ରକୁ ଆମେ ଯଦି ସବୁ ବିପରୀତ କଥା ରହିଛି ଆମେ ବୁଝିପାରିବା ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଉଦାହରଣକୁ ଦିଅନ୍ତି, ପ୍ରଥମ ଚରିତ୍ରଙ୍କୁ ବର୍ଣ୍ଣନା କରାଯାଇଛି, ଜୀବେର ଅସ୍ଥି ବିଷ୍ଠା ଦୁଇ, ଇଏ ହେଉଛି ଶଙ୍ଖ ଗୋମୟ, ଶଙ୍ଖ ଗୋଟେ ଜୀବର ଅସ୍ଥି ଏବଂ ଗୋମୟ ଗୋଟେ ଜୀବର ବିଷ୍ଠା। କିନ୍ତୁ ଯଦିଓ ଅସ୍ଥି ଏବଂ ବିଷ୍ଠା ଇଏ ହେଉଛି ଅପବିତ୍ର, କିନ୍ତୁ ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ, କିନ୍ତୁ ଏ ଦୁଇଟା ହେଉଛି ଏକ୍ସେପ୍ସନ୍। ଜୀବେର ଅସ୍ଥି ବା ଶଙ୍ଖ ଆମେ ଶଙ୍ଖ ବଜାଉଛେ ମନ୍ଦିରରେ, ଗୋମୟ ମନ୍ଦିର ପରିବେଶ ମନ୍ଦିର ମଧ୍ୟ କ'ଣ ଲିପୁଛେ ଗୋବରରେ, ଆଜିକାଲି ଆମର ତ ସିମେଣ୍ଟ ଲିପା ହେଉଛି, କିନ୍ତୁ ମାଟି ଯେଉଁଠି ରହିଛି ସେଠି ଗୋବରରେ ଲିପା ଯାଉଛି। ଆମର ଯେଉଁ ରହିଛି ରୋଷେଇ ଚାଳ ହେଉଛି ସେଠି ଗୋବରରେ ଲିପା ଯାଉଛି। ଏହି ପବିତ୍ର ସ୍ଥାନ ବେଦବାକ୍ୟରେ ସେଠି ପବିତ୍ର ହୋଇଯାଏ, ତେଣୁ ଆମେ ବୁଝିପାରିବା ନାହିଁ। ଆମେ କହିବା ଏଠି କଥା କହେ, ସେଠି ସେ କଥା କୁହାଯାଇଛି। ତେଣୁ ଜୀବ ଗୋସ୍ୱାମୀ ସନ୍ଦର୍ଭ ଦେଲେ, ଥେସିସ୍ ଦେଲେ, ସେଟା ସନ୍ଦର୍ଭ ଯେଉଁଠି ଆମେ ବୁଝିପାରୁନାହିଁ ସେଠି ରେଫର କରିବାକୁ ପଡ଼ିବ, କ'ଣ ହେଇଛି, କ'ଣ ପାଇଁ ଏଭଳି କୁହାଯାଇଛି, ବିପରୀତ କଥା କାହିଁକି କୁହାଯାଇଛି। ତେଣୁ ଏହି ଭଗବାନଙ୍କ ଚରିତ୍ର ଏହିଭଳି ଭାବରେ ଅଦ୍ଭୁତ ଚରିତ୍ର, ଅଦ୍ଭୁତ ଭାବେ କାହିଁକି କୁହାଯାଇଛି, ଆଚାର୍ଯ୍ୟମାନେ ଟିକାରେ ମଧ୍ୟ କହିଛନ୍ତି ସେ କଥା, କାହିଁକି ନା ଯଦ୍ ଭାଗବତ ମହାତ୍ମ୍ୟମ୍, ଭଗବାନଙ୍କର ମହାତ୍ମ୍ୟ ଆସି ଭାଗବତ, ଭାଗବତ କହିଲେ ଭଗବତ ଭାଗବତ ଦୁଇଟି କଥା ଆମକୁ ବୁଝିବାକୁ ପଡ଼ିବ। ଭଗବତ ଗୀତା ଇଏ ହେଉଛି ଭାଗବତ, ଲୋକମାନେ ବୁଝିପାରନ୍ତି ନା ସେମାନେ ଭାଗବତ ଗୀତା କହିଛନ୍ତି, ଭଗବତ ଗୀତା ଭଗବାନଙ୍କର ମୁଖରୁ ଆସୁଛନ୍ତି। ଭଗବତ ଗୀତା ଭଗବାନ ହେଉଛନ୍ତି ଭଗବତ, ଭଗବାନଙ୍କ ଭଗବତ, ଭଗବାନଙ୍କ ସମ୍ବନ୍ଧୀୟ ହେଉଛି ଭାଗବତ। ତେଣୁ ଭକ୍ତଙ୍କୁ ଭାଗବତ କୁହାଯାଏ। ଏ ଗ୍ରନ୍ଥକୁ ମଧ୍ୟ ଦୁଇ ପ୍ରକାର ଭାଗବତ ରହିଛନ୍ତି, ଗୋଟେ ହେଉଛି ଗ୍ରନ୍ଥ ଭାଗବତ, ଗୋଟେ ହେଉଛି ଭକ୍ତ ଭାଗବତ। ଭକ୍ତ ଭାଗବତ ଗ୍ରନ୍ଥ ଭାଗବତ ବୁଝିବା ପାଇଁ, ଶ୍ରବଣ କରିବା ଜାଣିବା ପାଇଁ ଆମେ ଭକ୍ତ ଭାଗବତଙ୍କ ପାଖକୁ ଯିବାକୁ ପଡ଼ିବ। ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଯା ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣୀ, ଏକାନ୍ତ ତେଣୁ ଭାଗବତ କାହିଁକି କୁହାଗଲା ଭାଗବତ ନା, ମାୟା ମୁଗ୍ଧ ଜୀବେ ନାହିଁ, ମାୟା ମୁଗ୍ଧ ଜୀବେ ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ମାୟା ମୁଗ୍ଧ ଜୀବେ ନାହିଁ। ଆମେ ଭଗବାନଙ୍କୁ ଭୁଲି ଯାଇଛେ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ସେଥିପାଇଁ ଶାସ୍ତ୍ରର ବ୍ୟବସ୍ଥା କରାଯାଇଛି, ବେଦ ପୁରାଣ ଉପନିଷଦ ଇତ୍ୟାଦି ଭଗବାନ ଦେଇଛନ୍ତି। ପୁଣି ଆମେ ଭଗବାନଙ୍କୁ ମନେ ପକାଇବା, ଭଗବାନଙ୍କୁ ଜାଣିବା, ଆମର ଯେଉଁ ଭଗବାନ ସହିତ ସମ୍ବନ୍ଧ ରହିଛି, ଏ ଶାସ୍ତ୍ରରେ ତିନୋଟି କଥା ରହିଛି, ତିନୋଟି ତତ୍ତ୍ୱ, ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧେୟ, ଏବଂ ଆଉ ଗୋଟେ ହେଉଛି ପ୍ରୟୋଜନ ତତ୍ତ୍ୱ। ଏହି ତିନୋଟି ତତ୍ତ୍ୱ ରହିଛି। ସମ୍ବନ୍ଧ ତତ୍ତ୍ୱ ହେଉଛନ୍ତି ମଦନ ମୋହନ, ଆମର ଭଗବାନଙ୍କ ସହିତ ସମ୍ବନ୍ଧ ଖୋଜି ବୁଲୁଛେ ଆମେ, ଭୌତିକ ଜଗତରେ ବହୁତ ସମ୍ବନ୍ଧ ରହିଛି ଆମର, କିନ୍ତୁ ଏ ସମ୍ବନ୍ଧଟା ସବୁବେଳ ପାଇଁ ରହୁନାହିଁ। ଏ ଶରୀର ଥିବା ପର୍ଯ୍ୟନ୍ତ ଏ ସମ୍ବନ୍ଧ ରହୁଛି, ଭୌତିକ ଜଗତର ସମ୍ବନ୍ଧ, ଏ ଶରୀରଟି ଚାଲିଗଲେ ସେ ସମ୍ବନ୍ଧଟି ଚାଲିଯାଉଛି, ପୁଣି ଖୋଜି ବୁଲୁଛେ କାହା ସହିତ ଆମର ସମ୍ବନ୍ଧ ରହିଛି। ଆମେ ହେଉଛେ ଚିରନ୍ତନ, ଆମେ ହେଉଛେ ନିତ୍ୟ, ଏ ଅନିତ୍ୟ ସମ୍ବନ୍ଧଟା ପ୍ରକୃତ ସମ୍ବନ୍ଧ ନୁହଁ। ପ୍ରକୃତ ସମ୍ବନ୍ଧ ଭଗବାନଙ୍କ ସହିତ ଆମର ରହିଛି, ଏହି ଜ୍ଞାନ ଆମେ ପ୍ରାପ୍ତ ହେବା ପାଇଁ ବେଦ ପୁରାଣ ସବୁ ଦିଆଯାଇଛି। ଏହି ବେଦ ପୁରାଣ ବୁଝିବା ପାଇଁ ହେଲେ ଆମେ ନିଜେ ନିଜ ବୁଦ୍ଧି ମାଧ୍ୟମରେ ବୁଝିପାରିବା ନାହିଁ, ଜଣେ ଆଚାର୍ଯ୍ୟଙ୍କ ପାଖକୁ ଯାଇ ତାଙ୍କୁ ତାଙ୍କର ଶରଣରେ ଗଲେ ଆମେ ଏଇଟା ବୁଝିବା। ତେଣୁ ଏ ଦୁଇ ପ୍ରକାର ଭାଗବତ ରହିଛନ୍ତି, ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ। ଯେଉଁମାନେ ଭାଗବତ କହୁଛନ୍ତି ସେମାନେ ହେଉଛନ୍ତି ଭକ୍ତ ଭାଗବତ, ଏବଂ ଗ୍ରନ୍ଥ ଭାଗବତ ତ ରହିଛନ୍ତି ଗ୍ରନ୍ଥ। ତେଣୁ ଏଇ ଯେଉଁ ଯଦ୍ ଭାଗବତ ମହାତ୍ମ୍ୟମ୍, ଏଇ ଭାଗବତଙ୍କର ମହାତ୍ମ୍ୟ ଆସିବ, ଏଇ ପ୍ରହ୍ଲାଦଙ୍କର ମହାତ୍ମ୍ୟ ଏଇଠି ଆସିବ, ଭଗବାନ କଥା କହିଲେ ଭଗବାନ ଭକ୍ତଙ୍କର କଥା ଆସିବ, ଭାଗବତ ମହାତ୍ମ୍ୟ ଯାହା ଶୁଣିଲେ କ'ଣ ହେବ ନା, ଭଗବତ ଭକ୍ତି ବର୍ଦ୍ଧନମ୍, ଏ ଭକ୍ତିକୁ ଆମର ପୋଷଣ କରିବ, ଭକ୍ତିକୁ ବଢ଼େଇବ, ଭକ୍ତି ବଢ଼େଇବ, ବର୍ଦ୍ଧନମ୍ ଭକ୍ତି ବୃଦ୍ଧି କରିବ। ଏବଂ ଗୀୟତେ ପରମଂ ପୁଣ୍ୟମ୍ ଋଷିଭି ନାରଦା ଦେବୀ, ଏଇ ପ୍ରହ୍ଲାଦଙ୍କ କଥା ଏଇଟାକୁ ବର୍ଣ୍ଣନା କରାଯିବ, ପ୍ରହ୍ଲାଦଙ୍କ କଥା, ଏଇ ଧ୍ରୁବଙ୍କ କଥା, ସେଇଟା ପ୍ରହ୍ଲାଦଙ୍କ କଥା ମଧ୍ୟ ନାରଦ ମୁନି ଏଇଟାକୁ ଯୁଧିଷ୍ଠିର ମହାରାଜ ମଧ୍ୟ କହିବେ, ଯୁଧିଷ୍ଠିର ମହାରାଜ କହିବେ ପ୍ରହ୍ଲାଦ ମହାତ୍ମା ବିଷୟରେ, ତାଙ୍କର ଶିଷ୍ୟ ଶିଷ୍ୟଙ୍କର ମହାତ୍ମା ଗୁରୁ କହିବେ, ଯୁଧିଷ୍ଠିର ମହାରାଜ କହିବେ କଥା। ତେଣୁ ଘିଅତେ ପରମ ପୁଣ୍ୟମ ଋଷି ବି ନାରଦାଦେବୀ, ଖାଲି ଯେ ନାରଦ କହୁଛନ୍ତି ତାହା ନୁହଁ, ଆଦି ବି ଯେତେ ରହିଛନ୍ତି ଭଗବତ ଗୀତାରେ ଭଗବାନ ଅର୍ଜୁନ କହିଲେ ପ୍ରଭୁ ଋଷି ବି କ'ଣ ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମ ଭଗବାନ ପୁରୁଷମ ଶାଶ୍ୱତମ ଦିବ୍ୟମ ଆଦି ଦେବମ ଅଜମ ବିଭୁ। ଭଗବତ ତତ୍ତ୍ୱକୁ ଜାଣିଗଲେ ନବମ ଅଧ୍ୟାୟ ଯେତେବେଳେ ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଦେଲେ ନବମ ଅଧ୍ୟାୟ ପର୍ଯ୍ୟନ୍ତ, ତେଣୁ ଅର୍ଜୁନଙ୍କର ସବୁ ତତ୍ତ୍ୱ ଜ୍ଞାନ ଆସିଗଲା। ତେଣୁ ସେ ଦଶମ ଅଧ୍ୟାୟରେ ଭଗବାନ ସ୍ତୁତି କରୁଛନ୍ତି, ଆପଣ ହେଉଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ର, ଆପଣ ହେଉଛନ୍ତି ବହୁତ ପବିତ୍ର, ଆପଣ ହେଉଛନ୍ତି ପୁରୁଷ। ତେଣୁ ଭଗବାନ କହିବେ ଅର୍ଜୁନ ତୁମେ ମୋର ସାଙ୍ଗ ବୋଲି କଥା କହୁଛ ନା କ'ଣ? ନା ନା ପ୍ରଭୁ ନା, ଆଉସ୍ତୁଆ ମୁସେ ସର୍ବେ, ସବୁ ଋଷିମାନେ କହିଛନ୍ତି ଜଣେ ଜଣଙ୍କ ନାଁ କୁହ ନା, ଆଉସ୍ତୁଆ ମୁସେ ସର୍ବେ ଦେବର୍ଷି ନାରଦ ସ୍ତା, ଦେବର୍ଷି ନାରଦ କହିଛନ୍ତି ନା, ଆଉ କିଏ ଅସିତ ଦେବଳ ବ୍ୟାସ ସ୍ୱୟଂ ଚାରି ପ୍ରବିଶିମେ, ଅସିତ ଦେବଳ ବ୍ୟାସ ଅନେକ ଋଷିମାନେ କହିଛନ୍ତି ଏ କଥା, ଏବଂ ଆପଣ ମଧ୍ୟ ସେ କଥା କହୁଛନ୍ତି, ସେଇ ତତ୍ତ୍ୱକୁ ମୋତେ ଦେଇଛନ୍ତି, ମୁଁ ଜ୍ଞାନ ପ୍ରାପ୍ତ ହେଲି ଆପଣଙ୍କ କୃପାରୁ। ତେଣୁ ଏହିଭଳି ଭାବରେ ଅନେକ ମୁନିମାନେ ମୁନିମାନଙ୍କ କର୍ତ୍ତବ୍ୟ ହେଉଛି ଏହି ଭଗବାନଙ୍କର ନାମ ଗାନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଏ ଆମର ମନକୁ ଏହିଭଳି ଭାବରେ ଭଗବାନ ପାଦପଦ୍ମରେ ଲଗେଇବା, ମନମନା ଭବ ଭଗବତ ଗୀତାର ଅନ୍ତିମରେ କହିବେ ସେ କଥା, ଏ ଯେଉଁ ଯାହା ସବୁ ଶୁଣିଲେ ବା ଯାହା ସବୁ ଶୁଣିବା ମନରେ ସେଟାକୁ ଚିନ୍ତା କରିବା, ଆଦ୍ୱାରା ଆମେ ମନମନା ଭବ ହୋଇପାରିବା, ଭଗବାନଙ୍କୁ ସେ ଚିନ୍ତା କରିପାରିବା, ମନଟା ଭଗବାନଙ୍କ ପାଦପଦ୍ମରେ ଲଗେଇବାର ଅଛି, ନହେଲେ ସେ ଚାଲିବ ନର୍କକୁ ଚାଲିବ, ମନ ରହିପାରିବ ସ୍ଥିର ରହିପାରିବ ନାହିଁ, କିଛି ନା କିଛି ଏନଗେଜମେଣ୍ଟ ଦରକାର ମନର। ତେଣୁ ମନକୁ ସବି ପୁଂସାନ ନା ସବି ମନ କୃଷ୍ଣ ପଦାର ବିନ୍ଦୟୁ, ମନକୁ ଭଗବାନ ପାଦପଦ୍ମରେ ଲଗେଇବାର ଅଛି, ଇଏ ହେଉଛି ଅଭ୍ୟାସ ଆମର ମନୁଷ୍ୟ ଜୀବନର, ଇଏ ହେଉଛି ଅଭ୍ୟାସ ଆମେ ଠିକ କରିବା, ମନକୁ ଭଗବାନ ପାଦପଦ୍ମରେ ଲଗେଇବା, ମନ ଚାଲିଯିବ ଯଥଦର୍ଶ ନିଶ୍ଚଳ ଥି ମନ ଚଞ୍ଚଳ ଅସ୍ଥିର, ମନ ହେଉଛି ସବୁବେଳେ ଚଞ୍ଚଳ, ପୁଣି ମନକୁ ଆଣିବାକୁ ପଡ଼ିବ ତତ୍ତ୍ୱତ ନିୟମ, ଏଇ ନିୟମ କରିବାକୁ ପଡ଼ିବ, ଏ ଅଭ୍ୟାସ କରିବାକୁ ପଡ଼ିବ, ଏ ଶ୍ରବଣର ଉଦ୍ଦେଶ୍ୟ ହେଉଛି ସେଇଟା। ଗିୟତେ ପରମ ପୁଣ୍ୟମ ଋଷିବି ନାରଦାଦେବୀ ନତ୍ୱା କୃଷ୍ଣାୟ ମୁନୟେ କଥୈଶ୍ଚେ ହରେ କଥା, ଏ ଯେଉଁ ପ୍ରଶ୍ନ ପଚାରିଲେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇ ତାଙ୍କର ଏ କଥା ମନେ ପଡ଼ିଗଲା, ଏ ପ୍ରଶ୍ନ ଆଗରୁ ପଚରା ହୋଇଯାଇଥିଲା, ତେଣୁ ଏଇ ପ୍ରଶ୍ନ ଆଗରୁ ପଚାରିଥିଲେ ଯୁଧିଷ୍ଠିର ମହାରାଜ ତାଙ୍କର ପ୍ରପିତାମହ ହେବ ନା କ'ଣ ହେବେ, ପରୀକ୍ଷିତଙ୍କର ପରୀକ୍ଷିତଙ୍କ ପିତା ହେଉଛନ୍ତି ଅଭିମନ୍ୟୁ, ଅଭିମନ୍ୟୁଙ୍କର ପିତା ହେଉଛନ୍ତି ଅର୍ଜୁନ, ତେଣୁ ପିତାମହ ଇଏ ଯୁଧିଷ୍ଠିର ମହାରାଜ ମଧ୍ୟ ପିତାମହ ଭଳି ହେବେ। ଯୁଧିଷ୍ଠିର ମହାରାଜ ଏ ପ୍ରଶ୍ନ ପଚାରିଛନ୍ତି, ଆ ପୂର୍ବ ଇତିହାସ ରହିଛି 5500 ବର୍ଷ ତଳର କଥା, ଇଏ ଯେଉଁ କହୁଛନ୍ତି ଇଏ ମଧ୍ୟ ସେଇ ସେଇ ପାଖାପାଖି ସେଇ ସମୟର କଥା, 30 ବର୍ଷ ଭଗବାନ ଚାଲିଯିବାର 30 ବର୍ଷ ପରେ ଭାଗବତ କୁହାଯାଇଛି, ସୁଖଦେବ ଗୋସ୍ୱାମୀ ଏ ପଦପୂରଣରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେଉଁ କହିଛନ୍ତି ଭାଗବତମ ଭଗବାନ ଚାଲିଯିବାର 30 ବର୍ଷ ପରେ, ତେଣୁ ପରୀକ୍ଷିତ ମହାରାଜଙ୍କୁ ସେତେବେଳେ ଏଇଥିରେ 65 ବର୍ଷ, ତେଣୁ ତାପରେ ପୁଣି ଯେତେବେଳେ ଦ୍ୱିତୀୟ ବାର ଭାଗବତ କୁହାଗଲା ନମିସାରଣ୍ୟରେ ସେଠି 200 ବର୍ଷ ପରେ ସେ କଥା କୁହାଯାଇଛି, ଏଇଟା ସୁତ ଗୋସ୍ୱାମୀ ଶୁଣିଥିଲେ ସୁଖଦେବଙ୍କ ଠାରୁ ଶୁଣିଥିଲେ, ତେଣୁ ସିଏ ଆସି ନମିସାରଣ୍ୟରେ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ଇଏ କହିବେ ଦ୍ୱାଦଶସ୍କନ୍ଧରେ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିବେ, ଏଇ ସୁତ ଯେଉଁ ବସିଛନ୍ତି ଇଏ ଭବିଷ୍ୟତରେ ନମିସାରଣ୍ୟରେ ଋଷିମାନଙ୍କୁ ଏଇ ଭାଗବତ କଥା କହିବେ, ଭବିଷ୍ୟତ କଥା କୁହାଯାଇଛି, ଖାଲି ଯେ ଅତୀତ କଥା ରହିଛି ଭାଗବତ ତା ନୁହଁ, ଭବିଷ୍ୟତରେ କ'ଣ ହେବ କୁହାଯାଇଛି, ସେ କଥା କୁହାଯାଇଛି ସବୁ, ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ପରେ କ'ଣ ହେବ କୁହାଯାଇଛି ସବୁ, ଇଏ ହେଉଛି ଏ ଶାସ୍ତ୍ର, ଇଏ ହେଉଛି ଏଥିରେ କୌଣସି ତ୍ରୁଟି ନାହିଁ, ଅମୋଘ ଦୃଷ୍ଟି ଆମର ଦୃଷ୍ଟି ସୀମିତ ଦୃଷ୍ଟି, ଆମେ ଭବିଷ୍ୟତ କଥା ଚିନ୍ତା କରିପାରିବା ନାହିଁ, କିନ୍ତୁ ସାଧୁ ମୁନି ଋଷିମାନଙ୍କର ଏମାନେ ଅମୋଘ ଦୃଷ୍ଟି, ଭବିଷ୍ୟତରେ କ'ଣ ହେବ ସେ କହିଦେବେ। ଥରେ ଶ୍ରୀମଦ ଗୌରବନ୍ଦ ସେ ମହାରାଜ ଥରେ ଜଣେ ଆମର ଭକ୍ତ ଥିଲେ, ତାଙ୍କର ଭଉଣୀ ଚାଲିଗଲେ, ତେଣୁ ତାଙ୍କର ଯେତେବେଳେ ସ୍ୱର୍ଗଦ୍ୱାରରେ ପୁରୀରେ ତାଙ୍କର ଯେତେବେଳେ ସଂସ୍କାର କରାଯାଉଥିଲା ଶବଦାହ କରାଯାଉଥିଲା, ସେମାନେ ଫେରିଲେ ସେତେବେଳେ ପଚାରିଲେ ଗୁରୁଦେବ, ସେମାନେ ପଚାରିଲେ ପ୍ରଭୁ ଆମର କ'ଣ ଅବସ୍ଥା ହେବ, ଆମର ପ୍ରଭୁପାଦ ମହାରାଜ ମଧ୍ୟ ସେ କଥା କହିଛନ୍ତି, ଆପଣ ଜାଣିଛନ୍ତି କି ନାହିଁ? ଆମର ଜଣେ ପ୍ରଧାନମନ୍ତ୍ରୀ ଥିଲେ, ସେ ପ୍ରଧାନମନ୍ତ୍ରୀ ଜନ୍ମ ପରେ ସେ କ'ଣ ହେଇଥିଲେ ଜାଣିଛନ୍ତି ଆପଣ? ସ୍ୱିଜରଲ୍ୟାଣ୍ଡ ସ୍ୱିଡ଼େନ୍ ସ୍ୱିଡ଼େନରେ ସେ କୁକୁର ହେଇଥିଲେ। ଭବିଷ୍ୟତରେ କ'ଣ ହେବ ସେ କହିଲେ, ଗୁରୁଦେବ ଗୋବର୍ଦ୍ଧନ ମହାରାଜ ସେ କଥା କହିଥିଲେ। ଇଏ ତା'ର ସ୍ୱର୍ଗ ଲୋକରେ ଗୋଟେ ବାଛୁରୀ ଜନ୍ମ ପ୍ରାପ୍ତ ହେଇଛନ୍ତି, କାରଣ ଯେତେବେଳେ ସେ ଶବ ଯାଇଥିଲା, ସେ ଶବ ପାଖରେ ଗୋଟେ ବାଛୁରୀ ବା ଗାଭୀଟେ ଆସି ତାକୁ ଚାଟୁଥିଲା ଶରୀରକୁ। ସେ ବହୁତ ଗାଈ ସେବା କରୁଥିଲେ। ଭବିଷ୍ୟତ କଥା କ'ଣ ହେବ ସେମାନେ ପ୍ରଭୁପାଦ ମହାରାଜ ଭବିଷ୍ୟତ ବାଣୀ ଦେଇଛନ୍ତି। ତାଙ୍କର ପ୍ରସିଦ୍ଧ ବାଣୀ ହେଉଛି, ଏଇ ଯେଉଁ ଇସ୍କନ ରହିଛି, ଏ ଇସ୍କନ 10,000 ବର୍ଷ ଧରି ଚାଲିବ, 10,000 ବର୍ଷ ଧରି ଚାଲିବ। ଯେଉଁମାନେ ଭାଗ୍ୟବାନ ସେମାନେ ଏଇ ଆନ୍ଦୋଳନରେ ଯୋଗ ଦେବେ। ତେଣୁ ଏଇ ଭାଗବତମ ଅମୋଘ ଦୃଷ୍ଟି, ଭବିଷ୍ୟତରେ କ'ଣ ହେବ କୁହାଯିବ। ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ସେ କହିପାରିବେନି ଭବିଷ୍ୟତରେ କ'ଣ ହେବ। ଅବଶ୍ୟ ଯେଉଁମାନେ ଜ୍ୟୋତିଷ ସେମାନେ କହିପାରିବେ, ନହେଲେ ସମସ୍ତେ କହିପାରିବେ ନାହିଁ। ସେ ବିଜ୍ଞାନ ଗୋଟେ ରହିଛି, ଭବିଷ୍ୟତ କଥା କ'ଣ ହେବ ତା'ର ବିଜ୍ଞାନ ରହିଛି, ତା ଜ୍ୟୋତିଷ, ଜ୍ୟୋତିଷ ବିଜ୍ଞାନ। ତେଣୁ ନତ୍ୱା କୃଷ୍ଣାୟ ମୁନୟେ, କୃଷ୍ଣାୟ କହିଲେ ଦୈବାନ, କୃଷ୍ଣ ଦୈବାନ ଋଷି ବ୍ୟାସଦେବ, ବ୍ୟାସଦେବ ହେଉଛନ୍ତି ସୁଖଦେବଙ୍କର ପିତା ଏବଂ ଗୁରୁ। ତାଙ୍କୁ ପ୍ରଣାମ କରି କଥାଇ ସିଏ ହରେ କଥା, ଭଗବାନ ହରିଙ୍କର କଥା ଆସିବ। ହରି ଭଗବାନଙ୍କ ହରି ବୋଲି କୁହାଯାଉଛି, କାହିଁକି ହରି କଥା, ହରି କହିଲେ ହରିର ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇଟି, ହରି ହରିର ଅର୍ଥ ହେଉଛି ଦୁଇଟି ମୁଖ୍ୟ। କ'ଣ ନା, ସର୍ବ ଅମଙ୍ଗଳ ହରେ, ଆମେ ଯେଉଁ ଭଗବାନ ହରିଙ୍କର କଥା କହୁ ଶୁଣୁଛେ, ସମସ୍ତ ଅମଙ୍ଗଳ ନାଶ ହୋଇଯାଉଛି। ମଙ୍ଗଳ ଭଗବାନ, ସେ ମଙ୍ଗଳଙ୍କ କଥା ଶୁଣିଲେ, ହରିଙ୍କର କଥା ଶୁଣିଲେ ସବୁ ଅମଙ୍ଗଳ ସେ ଦୂର କରିଦେବେ। ଏବଂ ପ୍ରେମ ଦିଆ ହରେ ମନ, ପ୍ରେମ ପ୍ରଧାନ, ହରିଙ୍କର କଥା ଶୁଣିଲେ ଯାହା ସୁତ ତତ୍ପର ଭବେ, ଯାହାଙ୍କ ବିଷୟରେ ଶୁଣିଲେ ଆମେ ଆସ୍ତେ ଆସ୍ତେ ତାଙ୍କର ଭକ୍ତ ହୋଇଯିବା, ତତ୍ପର ଭବେ। ତେଣୁ ଇଏ ହରିଙ୍କର କଥା ଏଠି ଆସିବ, ହରି ନରହରି, ସିଏ ନୃସିଂହଦେବ ରୂପରେ ଆସିଲେ ନରହରି। ଆମେ ଗତକାଲି କହିଥିଲୁ କିଛି, ବର୍ତ୍ତମାନ ଚାଲିବ ତାଙ୍କ ନରହରିଙ୍କ କଥା ଆସିବ। ତେଣୁ ଇଏ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି ଯେ କାହିଁକି ଏଇଟା ଆମେ ଯେଉଁ ଲାଗୁଛି ଭଗବାନ ବିଷମ ଭଳି କାର୍ଯ୍ୟ କରୁଛନ୍ତି, କାହିଁକି ନା ଏଇଟା ଆମେ ଯେହେତୁ ଆମେ ମାୟା ଭିତରେ ରହିଛେ, ତ୍ରିଗୁଣ ଭିତରେ ରହିଛେ, ତ୍ରିଗୁଣର ଉର୍ଦ୍ଧ୍ୱ ବିଷୟରେ ଆମେ ବୁଝିପାରିବା ନାହିଁ। ତେଣୁ ସେଇଟାକୁ ସେ ଉଦାହରଣ ଦେଲେ, ଯେଉଁଭଳି ଭାବରେ ସତ ରଜ ତମ ଏଇ ତିନି ଗୁଣ ଭିତରେ ଆମେ ସମସ୍ତେ ରହିଛେ, କିନ୍ତୁ ଭଗବାନ ଆର ଉର୍ଦ୍ଧ୍ୱରେ। ତେଣୁ ଏଇ ଯେଉଁ ଆମେ ଯେହେତୁ ଗୁଣ ଭିତରେ ରହିଛେ, ଆମେ ଗୁଣର ଉର୍ଦ୍ଧ୍ୱ କଥା ବୁଝିପାରିବା ନାହିଁ, କିନ୍ତୁ ଭଗବାନ ହେଉଛନ୍ତି ଗୁଣର ଉର୍ଦ୍ଧ୍ୱରେ। ନିର୍ଗୁଣ ବି ଯେଉଁ ଅବ୍ୟକ୍ତ, ଭଗବାନ ହେଉଛନ୍ତି ନିର୍ଗୁଣ, ସେ ହେଉଛନ୍ତି ଅଜ, ତାଙ୍କର ଜନ୍ମ ନାହିଁ, କିନ୍ତୁ ସେ ଜନ୍ମ ନିଅନ୍ତି ଭଗବାନଙ୍କ କୃପାରେ ଆସନ୍ତି, ଭଗବାନ କୃପା କରି ଆସନ୍ତି। ଏବଂ ଭଗବାନ ଅବ୍ୟକ୍ତ, ଭଗବାନ ଆମେ ଦେଖିପାରିବା ନାହିଁ, ନୃସିଂହଦେବ ଅବ୍ୟକ୍ତ ହୋଇକି ରହିଥିଲେ, ତାଙ୍କର ଭକ୍ତଙ୍କୁ କୃପା କରିବା ପାଇଁ ବ୍ୟକ୍ତ ହେଲେ। ମୁଁ ଗତକାଲି ଆଲୋଚନା କରୁଥିଲି, ଅଯୋଗ୍ୟ ଅବ୍ୟକ୍ତ ଏବଂ ଭଗବାନ ପ୍ରକୃତି ପର, ଭଗବାନ ହେଉଛନ୍ତି ଏ ପ୍ରକୃତିର ଉର୍ଦ୍ଧ୍ୱରେ। ଆମେ ପ୍ରକୃତି ଭିତରେ ରହିକରି ପ୍ରକୃତିର ଉର୍ଦ୍ଧ୍ୱ କଥା ଚିନ୍ତା କରିପାରିବା ନାହିଁ। ତେଣୁ ସ୍ୱମାୟା ଗୁଣମାବିଶ୍ୟ ବାଧ୍ୟ ବାଧକତାଙ୍ଗତ, ଆମେ ତାଙ୍କ ମାୟା ଭିତରେ ରହିଛେ, ତେଣୁ ଆମେ ଭାବୁଛେ ଆମେ ଯେଉଁଭଳି ଭାବରେ ବାଧ୍ୟବାଧକ ହୋଇକି ରହିଛେ, ମାୟାର ଗୁଣ, ମାୟାର ଗୁଣ ଦ୍ୱାରା ଆବୃତ ହୋଇକି ରହିଛେ, ଭଗବାନ ମଧ୍ୟ ସେଇଭଳି ଭାବରେ ନା, ଭଗବାନ ସେଭଳି ନୁହଁ। ତେଣୁ ସତ୍ୱ ରଜସ୍ତମ ଇତି ପ୍ରକୃତି ନାତ୍ମନ ଗୁଣା, ସତ୍ୱ ରଜତମ ଇଏ ହେଉଛି ପ୍ରକୃତିର ଗୁଣ, ଆତ୍ମାର ଗୁଣ ନୁହଁ। ନ ତେଷାଂ ଯୁଗପଦ ରାଜନ ରାସ ଉଲ୍ଲାସ ଏବବା, ଏ ଯେଉଁ ତିନୋଟି ଗୁଣ ରହିଛି ଭୌତିକ ଜଗତରେ, ତିନୋଟି ଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି, ସତ୍ୱ ରଜତମ ତିନୋଟି ଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି, କିନ୍ତୁ ଏ ଗୁଣ ଏଭଳି ଭାବେ ରହିଛି କାଳର ପ୍ରଭାବରେ, କେତେବେଳେ ସତ୍ୱଗୁଣର ବୃଦ୍ଧି ହୁଏ, ସତ୍ୱଗୁଣ ବୃଦ୍ଧି ହେଲେ ରଜଗୁଣ ତମଗୁଣ ହ୍ରାସ ପାଏ। ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ଗୁଣ ବିଷୟରେ ବିସ୍ତାର ଭାବରେ କହିଲେ, ରଜସ୍ତମ କ'ଣ, ରଜସ୍ତମ ସ୍ଥାବି ହୁଏ ସତ୍ୟମ ଭଗବତୀ ଭାରତ, ସତ୍ୱ ରଜସ୍ତମ ସ୍ଥବ ତମ ସତ୍ୟମ ରଜସ୍ତତା। କେତେବେଳେ ସତ୍ୱଗୁଣ ବୃଦ୍ଧି ହୁଏ, କେତେବେଳେ ରଜତମ ଗୁଣ ହ୍ରାସ ହୋଇଯାଏ। ଦେବତାମାନେ ହେଉଛନ୍ତି ସତ୍ୱଗୁଣର, ତେଣୁ କାଳ ପ୍ରଭାବରେ ଯେତେ ସତ୍ୟଗୁଣର ବୃଦ୍ଧି ହୁଏ ସେତେବେଳେ ଦେବତାମାନଙ୍କର ବୃଦ୍ଧି ହୁଏ। ତେଣୁ ଆମେ ଦେଖୁ ଯେ ଭଗବାନ ସମସ୍ତେ ବି ସମାନ, କିନ୍ତୁ ଆମେ ଆମକୁ ଲାଗେ ଭଗବାନ ଯେମିତି ଦେବତାମାନଙ୍କୁ ସାହାଯ୍ୟ କରୁଛନ୍ତି। ଭଗବାନ ଗୁଣର ଗୁଣ ଦ୍ୱାରା ସବୁ କାର୍ଯ୍ୟ ହେଉଛି, ଭଗବାନ ମଧ୍ୟ ଇଏ ଗୁଣ ହେଉଛି ଭଗବାନଙ୍କର ନା। ରଜଗୁଣର ଯେତେ ବୃଦ୍ଧି ହୁଏ ସେତେବେଳେ ଅସୁରମାନଙ୍କର ତାଙ୍କର ପ୍ରଭାବ ବଢ଼ିଯାଏ। ଆମେ ଦେଖିଲେ ହିରଣ୍ୟକଶିପୁ, ହିରଣ୍ୟକଶିପୁ ଜଣେ ଅସୁର, ତାହାର ପ୍ରଭାବ ପଡ଼ିଗଲା କାରଣ ରଜଗୁଣର ପ୍ରଭାବ ପଡ଼ିବ। ଏ ତିନି ଗୁଣର ପ୍ରଭାବ ସେଭଳି ଭାବେ ରହିଛି ଭୌତିକ ଜଗତ କରିଲେ, ଗୁଣର ପ୍ରଭାବ ଚାଲିଛି, ଗୁଣ ପ୍ରଭାବ। ରାତି ହୋଇଗଲେ ତମ ଗୁଣର ପ୍ରଭାବ ଆସିବ, ଦିନ ହୋଇଗଲେ ରଜ ସତ୍ୟଗୁଣର ରଜଗୁଣର ପ୍ରଭାବ ଆସିବ। ସମସ୍ତେ କାର୍ଯ୍ୟ କରୁଛନ୍ତି ରଜଗୁଣ ଦ୍ୱାରା ପରିଚାଳିତ, ସମସ୍ତେ କାର୍ଯ୍ୟ କରୁଛନ୍ତି। ଏବଂ ଯେଉଁ ବ୍ରହ୍ମ ମୁହୂର୍ତ୍ତ ରହିଛି ବା ଯେଉଁ ସ୍ତ୍ରୀ ସନ୍ଧ୍ୟା ରହିଛି, ଏଥିରେ ଏହିସବୁ ସତ୍ୟଗୁଣର ପ୍ରାଧାନ୍ୟ ଥାଏ। ସେଇଥିପାଇଁ ମଙ୍ଗଳା ଆଳତି ଆମର 4:30, ସୂର୍ଯ୍ୟୋଦୟର 1.5 ଘଣ୍ଟା ପୂର୍ବରୁ, ସୂର୍ଯ୍ୟୋଦୟ 1.5 ଘଣ୍ଟା ପୂର୍ବରୁ ହେଉଛି ଆକ୍ଚୁଲି 96 ମିନିଟ୍ ତା'ର ହିସାବ ରହିଛି। 1.5 ଘଣ୍ଟା ପୂର୍ବରୁ ହେଉଛି କ'ଣ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏଥିରେ ସତ୍ୟଗୁଣର ପ୍ରାଧାନ୍ୟ ଥାଏ। ତେଣୁ ସତ୍ୟଗୁଣର ଯେତେ ପ୍ରାଧାନ୍ୟ ଥାଏ ଆମେ ସେତେବେଳେ ଭଗବାନଙ୍କର ଭଜନ କରିପାରିବା, ବହୁତ ସହଜରେ କରିପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏଥିପାଇଁ ସାରା ପୃଥିବୀରେ ସବୁଠି ଇସ୍କନ ସେଣ୍ଟରରେ ମଙ୍ଗଳା ଆଳତି 4:30। ମୁଁ ଯାଇଥିଲି ସୁମେରୁ ଯେଉଁ ରହିଛି ଆମର ନରୱେ, ସେଠି ହେଉଛି 5:00 ହୁଏ, ନହେଲେ ଆଉ ସବୁଥିରେ ଡେନମାର୍କ ଫନକାଲ ସେଠି ସବୁ 4:30, ସେ 4:30 ସବୁ ମଙ୍ଗଳା ଆଳତି ହେବ। କାନାଡ଼ାରେ ଯାଇଥିଲି ସେଠି ମଧ୍ୟ ସେଇ 4:30-4:30 ମଙ୍ଗଳା ଆଳତି। ପୃଥିବୀରେ ଯେତେ ରହିଛି କେନ୍ଦ୍ର ସବୁଠାରେ ସେଇ ବ୍ରହ୍ମ ମୁହୂର୍ତ୍ତ, କାରଣ ଏଇ ମୁହୂର୍ତ୍ତରେ ଏହି ସମୟରେ ସତ୍ୟଗୁଣ ପ୍ରାଧାନ୍ୟ ଥାଏ, ଆମକୁ ସାହାଯ୍ୟ କରିବ ସତ୍ୟଗୁଣ। ଏବଂ ରଜଗୁଣ ପ୍ରାଧାନ୍ୟ ହେଲେ ଦିନବେଳା ରଜଗୁଣ ପ୍ରାଧାନ୍ୟ ଥାଏ, ତେଣୁ ସମସ୍ତେ କର୍ମ କରିବା ପାଇଁ ଆସକ୍ତ ହୁଅନ୍ତି, ରଜଗୁଣ ପ୍ରାଧାନ୍ୟ ବଢ଼ିଯାଏ। ତେଣୁ ଏଇଭଳି ଭାବରେ ନ ତେଷାଂ ଯୁଗପତ ରାଜନ ହ୍ରାସ ଉଲ୍ଲାସ ହେବା, ଏକ ସମୟରେ ସବୁଗୁଡ଼ାକ ବୃଦ୍ଧି ପାଏ ନାହିଁ ବା ଏକ ସମୟରେ ସବୁଗୁଡ଼ାକ ହ୍ରାସ ପାଏ ନାହିଁ। ଯୁଗପତ ଗୋଟିଏ ପରେ ଗୋଟିଏ ହେବ, କେତେବେଳେ ସତ୍ୟଗୁଣ ପ୍ରାଧାନ୍ୟ ରହିବ, କେତେବେଳେ ରଜଗୁଣ, କେତେବେଳେ ତମଗୁଣ ପ୍ରାଧାନ୍ୟ ରହିବ। ଯଦି ତମଗୁଣ ପ୍ରାଧାନ୍ୟ ନ ରହିବ ଆମେ ଶୋଇପାରିବା ନାହିଁ, ଆମେ ଯେଉଁ ସହନ କରୁଛେ ତମଗୁଣ ପ୍ରାଧାନ୍ୟ ଅଧିକ ହେଲେ ଆମେ ଶୋଇପଡ଼ୁଛେ। ଏସବୁ ରହିଛି ଗୁଣ ପ୍ରଭାବ ରହିଛି। ତେଣୁ ଜୟକାଳେ ତୁ ସତ୍ୟସ୍ୟ ଦେବର୍ଷିନ୍ ରଜସୋ ସୁରାନ୍, ଦେବତାମାନଙ୍କର ଋଷିମାନଙ୍କର ଯେତେବେଳେ ସତ୍ୟଗୁଣ ବୃଦ୍ଧି ପାଏ ସେତେବେଳେ ତାଙ୍କର ଜୟ ହୁଏ। ଅସୁରାନମାନଙ୍କର କେତେବେଳେ ନା ରଜଗୁଣ ଯେତେ ବୃଦ୍ଧି ପାଏ ସେତେବେଳେ ଅସୁରମାନେ ବୃଦ୍ଧି ପାଇଯାଆନ୍ତି, ଅସୁରମାନେ ଦେବତାମାନଙ୍କୁ ପରାସ୍ତ କରିଦିଅନ୍ତି। ତେଣୁ ତମସୁ ଯକ୍ଷ ରକ୍ଷାସି, ତମଗୁଣ ଯେତେବେଳେ ବୃଦ୍ଧି ପାଏ ତାମସିକ ବ୍ୟକ୍ତି ଯକ୍ଷ ରାକ୍ଷସ ଇତ୍ୟାଦି ଏମାନଙ୍କର ବଳ ପ୍ରଭାବ ପଡ଼ିଯାଏ। ତତ୍କାଳ ଅନୁଗୁଣ ଭଜତ ଅବଧତ, ତେଣୁ ଏହିଭଳି ଭାବରେ ଏ ଗୁଣର ପ୍ରଭାବ ଏସବୁ ରହିଛି। ସେଠି ଗୋଟେ ଉଦାହରଣ ଦେଇଛନ୍ତି, ଜ୍ୟୋତିରାଧି ଇବାଭାତି ସଂଘାତାନ୍ନ ବିବିଚ୍ୟତେ ବିଦନ୍ତି ଆତ୍ମାନ ଆତ୍ମସ୍ତମ ମଚିତ୍ୱା କବ୍ୟୋନ୍ତତଃ। ଯେଉଁ ସତ୍ୱରଜ ତମ ଗୁଣ ରହିଛି, ଯେଉଁ ରହିଛି କ'ଣ ଯେଉଁ ଜ୍ୟୋତି ବା ଅଗ୍ନି, ଜ୍ୟୋତିରେ ଆମେ ଚକ୍ଷୁରେ ଦେଖିପାରୁଛେ, ଜ୍ୟୋତିଟାକୁ ଆମେ ଚକ୍ଷୁରେ ଦେଖିପାରିବା, କିନ୍ତୁ ଅନ୍ୟ ଗୁଣ ଯେଉଁ ରହିଛି ରଜତମ ଗୁଣ, ଏଇ ଯେମିତି ଜଳ ବା ଭୂମି, ଏସବୁ ରଜଗୁଣର ତମଗୁଣର ତା'ର ପ୍ରାଧାନ୍ୟ ସେଥିରେ ରହିଛି। ତେଣୁ ସେଇଟା ସେଭଳି ଭାବରେ ଦେଖାଯିବ, ଜଳଟା ଆଖିରେ ଯଦି ଦୃଶିବ କିନ୍ତୁ ଜଳ ଯେଉଁ ସ୍ୱାଦ ଯେଉଁ ରସ ରହିଛି ସେଇଟା ଆମେ ଜିହ୍ୱାରେ ଅନୁଭବ କରିପାରିବା, ଆଖିରେ ଅନୁଭବ କରିପାରିବା ନାହିଁ। ସେଭଳି ଭାବରେ ବିନ୍ଦନ୍ତି ଆତ୍ମାନମ ଆତ୍ମସ୍ତମ, ଭଗବାନଙ୍କୁ ସେଇଭଳି ଭାବରେ ଆମେ ବୁଝିପାରିବା। ମଚିତ୍ୱା କବେ ଅନ୍ତତଃ, ଭଗବାନଙ୍କ ସମସ୍ତ ପ୍ରତି ସମାନ, କିନ୍ତୁ ଆମର ଯେଉଁଭଳି ଭାବରେ ଗୁଣର ପ୍ରଭାବ ରହିଛି, ଯିଏ ଯେଉଁଭଳି ଭାବରେ ସତ୍ୟଗୁଣର ଅଗ୍ରଗତି କରିଛି ସେ ସେଇଭଳି ଭାବରେ ଭଗବାନଙ୍କର କୃପା ଲାଭ କରୁଛନ୍ତି। ରଜଗୁଣ ତମଗୁଣର ଯେଉଁମାନେ ଅଗ୍ରଗତି କରିଛନ୍ତି ସେମାନେ ଭଗବାନ କୃପା ଏତେ ଲାଭ କରିପାରୁନାହାନ୍ତି। ଏଟାକୁ ମାନେ ଏଇଟାକୁ ଗୋଟେ ଉଦାହରଣ ଦିଆଯାଇଛି ଆମର ଗୁରୁଦେବ ଏଇଟା କହନ୍ତି ଗୋଟେ କଥାରେ କହିଛନ୍ତି ସେଇଟା ସପ୍ତମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। ଯେମିତି ଦେଖିବା ସେଇଟା ଲେଖିଥିଲି ଗୋଟେ ସେଇଟା ଯାହା ବି ଏଇଥିରେ ଅଛି ଆମର ଏଇଥିରେ ଅଛି ସପ୍ତମ। ଯେମିତି ଆମେ ଦେଖିବା ଆକାଶରେ ଯେତେବେଳେ କ'ଣ ମେଘ ଇତ୍ୟାଦି ନଥିବ ଚନ୍ଦ୍ର ତାରକାମାନେ ବହୁତ ଉଜ୍ଜ୍ୱଳ ଦେଖାଯାଆନ୍ତି, କିନ୍ତୁ ଯେତେବେଳେ ଆକାଶ ମେଘାଚ୍ଛନ୍ନ ହୋଇଯାଏ ସେସବୁ ଦେଖାଯାଆନ୍ତି ନାହିଁ। ଏସବୁ ତାଙ୍କର ଇଏରେ ଭାବାର୍ଥରେ ସବୁ କୁହାଯାଇଛି, ସେଇଟା ବୁଝାଇ ଦିଆଯାଇଛି। ଯେତେବେଳେ ରାତ୍ରିରେ ଏପରିକି ଅନ୍ଧକାର ଅନ୍ଧକାରରେ ଚନ୍ଦ୍ର ଅତି ଉଜ୍ଜ୍ୱଳ ଏବଂ ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରି ଉଜ୍ଜ୍ୱଳ ଆଲୋକରେ ସେମାନଙ୍କୁ ଦର୍ଶନ କରାଯାଇପାରେ। ସୂର୍ଯ୍ୟ ମଧ୍ୟ ଅତ୍ୟନ୍ତ ଉଜ୍ଜ୍ୱଳ, କିନ୍ତୁ ଯେତେବେଳେ ମେଘ ଢାଙ୍କିଦିଏ ସେତେବେଳେ ଆଉ ସେଗୁଡ଼ିକ ପରିଷ୍କାର ଭାବେ ଦୃଶ୍ୟମାନ ହୁଏ ନାହିଁ। ସେହିପରି ମନୁଷ୍ୟ ଯେତେ ପରିମାଣରେ ସତ୍ୱଗୁଣରେ ଉନ୍ନତ ହୁଏ ସେତିକି ପରିମାଣରେ ଭଗବତ ଭକ୍ତି ଜରିଆରେ ତାଙ୍କର ଔଜ୍ୱଲ୍ୟ ପ୍ରଦର୍ଶିତ ହୁଏ। କିନ୍ତୁ ମନୁଷ୍ୟ ଯେତେ ପରିମାଣରେ ରଜ ଓ ତମଗୁଣ ଦ୍ୱାରା ଆବୃତ ହୁଏ ସେହି ପରିମାଣରେ ତାଙ୍କର ଜ୍ୟୋତି ଦୃଷ୍ଟିର ଅଗୋଚର ହୁଏ। ରଜଗୁଣ ଓ ତମଗୁଣରେ ଆବୃତ ହେବା ଦ୍ୱାରା ତାଙ୍କର ଜ୍ୟୋତି ଆଉ ଆସେ ନାହିଁ। ମନୁଷ୍ୟର ଗୁଣର ପ୍ରକାଶ ଭଗବାନଙ୍କର ପକ୍ଷପାତିତା ଉପରେ ନିର୍ଭର କରେ ନାହିଁ। ଆମର ସତ୍ୱଗୁଣ ବୁଦ୍ଧି ପାଉନାହିଁ ସେଇଟା ଭଗବାନଙ୍କର ଦୋଷ ନୁହଁ, ଆମେ ସେ ରଜଗୁଣ ତମଗୁଣ ଦ୍ୱାରା ଆବୃତ ହୋଇକି ରହୁଛେ, ତେଣୁ ଆମେ ଭଗବାନଙ୍କର କୃପାକୁ ଉପଲବ୍ଧି କରିପାରିବା ନାହିଁ। ତାହା ନିର୍ଭର କରେ ବିଭିନ୍ନ ଆବରଣର ମାତ୍ରା ଅନୁସାରେ, ଆମେ କେତେ ରଜଗୁଣ ତମ ଦ୍ୱାରା ଆବୃତ ହୋଇକି ରହିଛେ ଭଗବାନ କଥାକୁ ବୁଝିପାରିବା ନାହିଁ। ଏହିପରି ଭାବରେ ବୁଝାଯାଇପାରେ କିଏ ସତ୍ୱଗୁଣର ପ୍ରଭାବରେ କେତେ ଉନ୍ନତ, କିମ୍ବା ରଜ ଓ ତମଗୁଣ ପ୍ରଭାବ ହେତୁ କେତେ ପରିମାଣରେ ସେ ଆଚ୍ଛାଦିତ ଆବୃତ ହୋଇକି ରହିଛେ। ଆମେ ଆବୃତ ହୋଇକି ରହୁଛେ ନା, ଧୂମିନା ଭ୍ରତେ ବନି ଯଥାଦର୍ଶ ମଳେ ନଚ ଯଥର ଲୁଇନା ମୃତ ଗର୍ଭ ତଥା ତିନିଦମ ଆବୃତମ। ଏ ତିନି ଗୁଣର ଆବୃତ୍ତି ବିଷୟରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତା ତୃତୀୟ ଅଧ୍ୟାୟରେ, ଏଇଟା ବର୍ଣ୍ଣନା କରାଯାଇଛି। ଯେଉଁଭଳି ଭାବରେ ବହ୍ନି ବା ବହ୍ନି କ'ଣ ଧୂମ ଦ୍ୱାରା ଆବୃତ ହୋଇକି ରହିଥାଏ, ଏ ସତ୍ୱଗୁଣର ଆବରଣ, ଟିକେ ଫୁଙ୍କିଦେଲେ ମେଘଟା କ'ଣ ଧୂଆଁଟା ଚାଲିଯିବ। ସେହିଭଳି ଭାବରେ ଯତୋର ଲୁଇନା ମୃତ ଗର୍ଭ ଧୂମେନା ବୃହତ ମାନେ ଯଥା ଦର୍ଶ ମଳେନ ଚ ମଳେନ ଦର୍ଶ କହିଲେ ଆଇନରେ ଯଦି ମଇଳା ପଡ଼ିଯିବ ତାହେଲେ ଆମର ଦେଖିପାରିବା ନାହିଁ, ପ୍ରତିଫଳନ ଦେଖିପାରିବା ନାହିଁ। ଇଏ ହେଉଛି ରଜଗୁଣର ଆବରଣ, ତେଣୁ ଏ ଚେତ ଦର୍ପଣ ମାର୍ଜନ ବୋଲି କୁହାଯାଉଛି। ଭଗବାନଙ୍କର ଯେଉଁ ନାମ ନେଉଛେ ଇଏ ହେଉଛି ଚେତ ଦର୍ପଣ ମାର୍ଜନ, ରଜଗୁଣର ପ୍ରଭାବରୁ ଆମେ ମୁକ୍ତ କରିଦେଉଛି ଚେତ ଦର୍ପଣ ମାର୍ଜନ। ଏବଂ ଯଥ ଲୁଇନା ମୃତ ଗର୍ଭ ମାଆଙ୍କର ଗର୍ଭରେ ଯେତେବେଳେ ସନ୍ତାନ ରହୁଛି ସେ ତମଗୁଣର ଆବରଣ, କାରଣ ଦଶ ମାସ ନହେଲେ ସେ ଆସିପାରିବ ନାହିଁ, ସେ ଆବରଣ ରହିବ। ଏ ସତ୍ୱଗୁଣ ଏ ରଜଗୁଣ ଏସବୁ ଆବରଣ କରନ୍ତି ବୁଦ୍ଧିରେ ଆମର କୁହାଯାଇଛି। ଅଯଥା ଭାବରେ ଯେଉଁ ବୁଦ୍ଧି ସେ ହେଉଛି ରଜବୁଦ୍ଧି, ତମଗୁଣର ବୁଦ୍ଧି ହେଉଛି ସର୍ବଦା ବିପରୀତ ବୁଦ୍ଧି, ଆବୃତ ହୋଇକି ରହିବ ଏସବୁ ଦ୍ୱାରା। ସତ୍ୱଗୁଣରେ ଯଥାଯଥ ଭାବରେ ବୁଦ୍ଧି ଆସିବ ସତ୍ୱଗୁଣରେ, ତେଣୁ ଯଥା ଶିଶୃକ୍ଷୁ ପୁର ଆତ୍ମନ ପରୋ ରଜ ସୃଜତ୍ୟେଷ ପୃଥକ୍ ସ୍ୱ ମାୟା ସତ୍ୱଂ ବିଚିତ୍ରାସୁ ଚିରଂ ରିରଂ ସୁରୀଶ୍ୱର ସୈଷ୍ୟମାଣସ୍ତମ ଇରୟତ୍ୟସୌ। ଯେମିତି ଯେତେବେଳେ ସତ୍ୱଗୁଣ ବୃଦ୍ଧି ପାଏ ସେତେବେଳେ ଭଗବାନ ପାଳନ କରନ୍ତି, ରଜଗୁଣ ବୃଦ୍ଧି ହେଲେ ଭଗବାନ ସୃଷ୍ଟି କରନ୍ତି, ତମଗୁଣ ବୃଦ୍ଧି ହେଲେ ଭଗବାନ ଧ୍ୱଂସ କରନ୍ତି। ତେଣୁ ଏ ଗୁଣର ପ୍ରଭାବରେ ଏସବୁ ହୁଏ, ଏଇଟା ଭଗବାନଙ୍କର ଏଥିରେ କୌଣସି ବିଷମତା ନାହିଁ। ତେଣୁ ଏଇ ଯେଉଁ ଗୁଣ ରହିଛି କାଳ ଦ୍ୱାରା ପ୍ରଭାବିତ ହୋଇକରି ସେ କେତେବେଳେ ସତ୍ୱଗୁଣ ପ୍ରାଧାନ୍ୟ ରହୁଛି, କେତେବେଳେ ଯାଆନ୍ତି କ'ଣ ଯେଉଁମାନେ ଉର୍ଦ୍ଧ୍ୱଂ ଗଛନ୍ତି ସତ୍ୟସ୍ଥା, ଯଦି ଆମେ ସତ୍ୱଗୁଣ ରହିବା ଅନ୍ତିମ ସମୟରେ ତାହେଲେ ଉନ୍ନତ ରୂପକୁ ଯିବା। ଏ ଗୁଣର ପ୍ରଭାବ ଭଗବାନ କହୁଛନ୍ତି ତୁମେ ମୋ ପାଖକୁ ଆସ, ଯାଆନ୍ତି ଦେବବ୍ରତା ଦେବାନ पितृ जानती पितृवता, भूतानी जानती भूतेजा, जानती मज्जा जिनो भी माँ भगवान को जब आम आराधना करवा भगवत धाम को जीवा जदि देवता मान को आराधना करवा देवलोक को जीवा ऊर्ध सप्तगुण रे ऊर्धलोक को जीवा रजगुण रे से स्थित रहा तमगुण प्रभाव में आम निम्नगति प्राप्त हवा तेणु यही भाव रजस्तम यू सत्वरजतम ये गुण प्रभाव में सब कार्य चलती भगवान समस्त सामान तेणु ये बुझेपी अत्रै बोधावृत पूर्वम इतिहास सुरश्रीणा प्रीत्या महाक्रतौ राजन पृछते अजात शत्रवे एक उत्तर ये जो प्रश्न उत्तर देवाई एक कथा बुझेपी दृष्टांत दौंती इतिहास रही सुखदेव गोस्वामी मन पड़ा एक कथा युधिष्ठ महाराज कथा मन पड़ा युधिष्ठ महाराज जोबले राजस्व यज्ञ करते समग्र पृथ्वी को सी जय करते युधिष्ठ महाराज महाभारत कथा आसव पांडव मैने जो रही धृतराष्ट्र पांडव मान को कहे ठीक अच्छे तुम भाई भाई भितर पाठ पढ़ुनी मैंने ठीक पढ़ुनी तुम अलग हो जाओ विनय हो जाओ तेणु तुमको राज अधा राज दे दूँ कौन दे ना मरुभूमि खंड दे खांड प्रस्त दे तुम राज्य कर मरुभूमि नहीं कि राज्य कले युधिष्ठ महाराज किंतु जत्र जोगेश्वर कृष्ण जो भगवान अच्छा भगवान भक्त अच्छा सी सब रही श्री विजय भूति ध्रुवानीति मतिर मम सब आस पहुँच मरुभूमि को इंद्रप्रस्थ करदे युधिष्ठ महाराज कारण सी भगवान अच्छा इंद्रप्रस्थ करदे समग्र पृथ्वीर राजा जिते थे समस्ते पांडव को स्वीकार कर अधीनता स्वीकार करोटी राजा थे जरासंध जो कंसर शशुर कृष्ण को हत्या करने बहुत प्रकार चेष्टा कर 18 बार आक्रमण कर जरासंध को भगवान चाहते मारि पार था कि भगवान तर भक्त को कौन कौन ये जो रही जश देवाई भीम द्वारा हत्या कर तेणु आज समग्र पृथ्वी वश्यता स्वीकार कर युधिष्ठ महाराज कर तेणु युधिष्ठ महाराज राजस्व यज्ञ करोकर से अधिपति हो राजस्व यज्ञ जे करेंगे से त्रिलोकर अधिपति हे तेणु से यज्ञ कथा आसो आम खाली संक्षेप कहीदब पर आलोचना करवा आसंता का आलोचना करवा यू तेणु ये जो रही अत्र अत्र उदाहृत ये उदाहरण दि जाए सुखदेव गोस्वामी मन पड़ा ए कथाटी तेणु सी कौन उदाहरण दौंती आम उदाहरण मतलब बुझीपर ना से सब उदाहरण रही उदाहरण ये सब बहुत गुड़ तत्व कथा उदाहरण देने से बुझा जाए परिष्कार 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 हम से मानने किसी स्पष्ट हम उदाहरण मध्यम तेणु सुखदेव गोस्वामी उदाहरण दौंती पूर्व इतिहास मन गढ़ा कथा कहना इतिहास रही सुरसेना देवर्षि देवता मान ऋषि होती श्रेष्ठ होती नारद तर से कथाटी रही प्रीत्या महाक्रतौ महाक्रतौ हूँ ये यज्ञ राजस्व यज्ञ यज्ञ भितर श्रेष्ठ यज्ञ हूँ क्रतु क्रतु कहले गोटे यज्ञ जो मैंने शतक्रतु छयटी यज्ञ करदे से मैंने इंद्रप्रस्थ इंद्र लोक प्राप्त हे तेणु सेठी ये महाक्रतु युधिष्ठ महाराज जो यज्ञ करुले से जो आम कहार से जो खांडव प्रस्थ को सी इंद्रप्रस्थ करदे इंद्रप्रस्थ कहले इंद्र स्वर्ग जो भाई भाव में ऐश्वर्य रही भाव ऐश्वर्य एवं इंद्र ठार अधिक ऐश्वर्य से प्राप्त हो गले से दुर्योधन बहुत ईर्षा आसीगला ईर्षा आसीगला देलु महा कौन देलु मरुभूमि करदे इंद्रप्रस्थ तेणु तक लोभ आसला से छड़े बड़े कौशल से नाप चाहिए ये सब महाभारत कथा आप जानते तो तेणु ये गोटे बहुत अद्भुत कथा होता अद्भुत घटना होता जोटि राजन राजन पृछते अजात शत्रवे अजात शत्रु ये साधुर लक्षण हूँ अजात शत्रु युधिष्ठ महाराज जन साधु नाम हूँ अजात शत्रु साधुर लक्षण हूँ यहाँ तृतीय स्कंध में 25 अध्याय कपिलदेव कथा कौन माता देवहूति साधुर लक्षण कौन ना କ'ଣ ସାଧୁର ଲକ୍ଷଣ? ଯେ ସେ ତିତିକ୍ଷବ କାରୁଣିକ ଶ୍ରୁଦଂ ସର୍ବଦୈନା ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ, ହେଉଛି ସାଧୁର ଲକ୍ଷଣ। ଇଏ ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ କଥା ପୁଣି ରହିଛି। ଏହି ଗୌଣ ଲକ୍ଷଣ ଆମେ ପ୍ରାପ୍ତ ହୋଇପାରୁନାହିଁ, ଆମେ ଏଭଳି ସାଧୁ। ତିତିକ୍ଷବ ଖରା ଆସିଗଲା, ଆମେ ବ୍ୟତିବ୍ୟସ୍ତ ହୋଇଯାଉଛି, ଗରମ ହୋଇଗଲା, କିନ୍ତୁ ଭଗବାନ କହୁଛନ୍ତି ତାକୁ ତାଙ୍କ ତିତିକ୍ଷ ସେ ଭାରତ ତାକୁ ସହ୍ୟ, ଏସି ନାହିଁ ତାକୁ ସହ୍ୟ ସହ୍ୟ କର। ଇଏ ସାଧୁର ଲକ୍ଷଣ ହେଉଛି ଏଇଟା, ତିତିକ୍ଷବ କାରୁଣିକ। ଆମକୁ ଜଣେ ଆମ ପ୍ରତି ଅପରାଧ କରୁଛି, ଆମକୁ ବହୁତ ଦଣ୍ଡ ଦେଉଛି, ଅପରାଧ କରୁଛି, କିନ୍ତୁ ଆମେ ଖାଲି ସହିଯିବା ତା ନୁହଁ, ତା ପ୍ରତି କରୁଣା କରିବା, କେମିତି ତା'ର ମଙ୍ଗଳ ହେବ, ତା'ର ଅପରାଧ ସତ୍ତ୍ୱେ ତା'ର କେମିତି ମଙ୍ଗଳ ହେବ, ଇଏ ହେଉଛି ସାଧୁ। ଖାଲି ଜଣେ ସହିଦରେ ଯେ ସାଧୁ ସିଏ ନୁହଁ, ଇଏ ପୁଣି ଗୌଣ ଲକ୍ଷଣ ସାଧୁର। ତିତିକ୍ଷବ କାରୁଣିକ ସୁହୃଦଂ ସର୍ବଦୈନା, ସମସ୍ତ ଜୀବ ପ୍ରତି, ଖାଲି ମନୁଷ୍ୟମାନଙ୍କ ପ୍ରତି ନୁହଁ, ହିନ୍ଦୁ ମୁସଲିମ ଏସବୁ କଥା ଛାଡ଼ନ୍ତୁ, ମନୁଷ୍ୟମାନେ ପଶୁପକ୍ଷୀ କୀଟପତ୍ର ସମସ୍ତଙ୍କ ପ୍ରତି ସୁହୃଦ, ସିଏ ଭଗବାନ ଯେଭଳି ଭାବେ ସୁହୃଦ, ସୁହୃଦଙ୍କ ସର୍ବଦେହିନା ଅଜାତ ଶତ୍ରୁ, ତାଙ୍କର କେହି ଶତ୍ରୁ ନାହାନ୍ତି, ସିଏ ହେଉଛନ୍ତି ସାଧୁ। ଯୁଧିଷ୍ଠିର ମହାରାଜଙ୍କୁ ଅଜାତ ଶତ୍ରୁ କୁହାଯାଏ, ଯଦିଓ ଜନ୍ମରୁ ଆରମ୍ଭରୁ କ'ଣ କରମାନେ ହତ୍ୟା କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି, କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଶତ୍ରୁ ବୋଲି ଭାବୁନଥିଲେ, ତେଣୁ ତାଙ୍କର ନାଁ ହେଉଛି ଅଜାତ ଶତ୍ରୁ ଯୁଧିଷ୍ଠିର ମହାରାଜ। ସେ ଧର୍ମରାଜ ସିଏ ଆଶ୍ଚର୍ଯ୍ୟ ହୋଇଗଲେ ଏ କଥା ଦେଖିକିରି, ପ୍ରୀତ୍ୟା ମହାକ୍ରତୁ ରାଜନ ପୃଚ୍ଛତେ ଅଜାତ ଶତ୍ରବ, ଏହି ପ୍ରଶ୍ନଟି ପଚାରିଛି। ତୁମେ ଯେଉଁ ପ୍ରଶ୍ନ ପଚାରୁଛ ପରୀକ୍ଷିତ, ସେହି ପ୍ରଶ୍ନ ତୁମ ପିତାମ ଏଇ ରାଜସ୍ୱ ଯଜ୍ଞରେ ଏଇଟା ପଚାରିଥିଲେ, ଆଶ୍ଚର୍ଯ୍ୟ ହୋଇକି ପଚାରିଥିଲେ। ତେଣୁ ଆମେ ଖାଲି ଦୃଷ୍ଟ୍ୱା ମହାଭୂତମ ରାଜା ରାଜସ୍ୱେ ମହାକ୍ରତୌ ବାସୁଦେବେ ଭଗବତୀ ସାଯୁଜ୍ୟଂ ଚେରି ଭୁଭୁଜ ତତ୍ରାସୀନଂ ସୁର ଋଷିଂ ରାଜା ପାଣ୍ଡୁସୁତ କ୍ରତୌ ପପ୍ରଚ୍ଛ ବିସ୍ମିତମନା ମୁନିନା ଶୁଣତାମ ଇଦମ୍। ସିଏ ବିସ୍ମିତ ହୋଇଯାଇଥିଲେ ଅଜାତ ଶତ୍ରୁ, ତୁମେ ତ ବିସ୍ମିତ ହୋଇଯାଅ, ଆଉ କ'ଣ ଅଛି ସେ ଧର୍ମରାଜ ପରୀକ୍ଷିତ ମହାରାଜ ମୋତେ କୌଣସି ହମ୍ କିଛି ସେ କମ୍ ନାହିଁ, ପରୀକ୍ଷିତ ମହାରାଜ ମୋତେ କିଛି କମ୍ ନୁହନ୍ତି। ସିଏ ପ୍ରଥମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଆମେ ଶୁଣିବା ତାଙ୍କ ବିଷୟରେ, ବ୍ରହ୍ମା ବିଷ୍ଣୁ ଶିବଙ୍କ ଭଳି ତାଙ୍କର ଶକ୍ତି ରହିଛି ପରୀକ୍ଷିତ ମହାରାଜଙ୍କର। ତେଣୁ ଦୁଷ୍ଟ ଏ ଅଦ୍ଭୁତ ଦୃଶ୍ୟ ହୋଇଥିଲା ସେଠି, ରାଜା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ରାଜସ୍ୱେ ମହାକ୍ରତୁ, ଏ ଯେଉଁ ମହାକ୍ରତୁ ଯେଉଁ ରାଜସ୍ୱ ଯଜ୍ଞରେ ଇଏ ଶ୍ରେଷ୍ଠ ଯଜ୍ଞ ମହାକ୍ରତୁ ବାସୁଦେବ ଭଗବତୀ, ଭଗବାନ କୃଷ୍ଣ ସେ ହେଉଛନ୍ତି ବାସୁଦେବ, ବସୁଦେବଙ୍କର ପୁତ୍ର ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଙ୍କ ସହିତ ତାଙ୍କ ପାଖରେ ସାଯୁଜ୍ୟଂ ଚେରି ଭୁଭୁଜ, ଭଗବାନ ଯାହାକୁ ହତ୍ୟା କଲେ ଶିଶୁପାଳ, ଯିଏକି ଭଗବାନଙ୍କୁ ନିନ୍ଦା କରୁଥିଲା, ଜନ୍ମରୁ ନିନ୍ଦା କରୁଥିଲା ମୃତ୍ୟୁ ପର୍ଯ୍ୟନ୍ତ, ତେଣୁ ସେଇଠି ଯେତେବେଳେ ଭଗବାନ ହତ୍ୟା କରିଛନ୍ତି, ତାର ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ଲୀନ ହୋଇଗଲା, ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେଲା, ପରେ ସେ ସାରୂପ ରୂପେ ପ୍ରାପ୍ତ ହୋଇଛନ୍ତି। ଏବେ ତ ପରେ ବର୍ଣ୍ଣନା କରେ, ତତ୍ରାସୀନଂ ସୁର ଋଷିଂ, ସେଇଠି ଯେଉଁମାନେ ବସିଥିଲେ ଆସୀନଂ ଦେବତାମାନେ ଋଷିମାନେ ସବୁ ବସିଥିଲେ, ରାଜା ପାଣ୍ଡୁସୁତ କ୍ରତୌ, ପାଣ୍ଡୁସୁତ ବା ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟରେ ଏଇ ଯେଉଁ ଯଜ୍ଞରେ କ୍ରତୌ ବା ଯଜ୍ଞରେ ବସିଥିଲେ, ପପ୍ରଚ୍ଛ ବିସ୍ମିତ ମାନା ମୁନିନା, ବିସ୍ମିତ ହୋଇଗଲେ ଯୁଧିଷ୍ଠିର ମହାରାଜ, ତେଣୁ ଏ ପ୍ରଶ୍ନଟି ପଚାରିଲେ, ମୁନିନା ଶୁଣତାମ ଇଦମ୍, ସମସ୍ତ ମୁନିମାନଙ୍କୁ ଆଡ୍ରେସ୍ କରି କହୁଛନ୍ତି, ଶୁଣନ୍ତୁ ଏଇଟା କେମିତି ହେଲା, ଆର ତ ଜୁହାରେ ସତକୃଷ୍ଟ ହୋଇଯିବା କଥା, ଏ ଜନ୍ମରୁ ଭଗବାନଙ୍କର ନିନ୍ଦା କରୁଛି, ଭଗବାନ ଏ ଯେଉଁ ଜୁହା ଦେଇଛନ୍ତି ଏ ଜୁହାରେ ଭଗବାନଙ୍କ ଗୁଣଗାନ କରିବା କଥା, କିନ୍ତୁ ଆମେ ଭଗବାନଙ୍କର ଯଦି ନିନ୍ଦା କରି ଚାଲିବା, ଭଗବାନ ଭଗବାନ ଭକ୍ତଙ୍କର, ତେଣୁ ଶ୍ୱେତକୃଷ୍ଟ ହୋଇଯିବ ତାଙ୍କର, ଇଏ ନିୟମ ରହିଛି, ଯୁଧିଷ୍ଠିର ମହାରାଜ ଧର୍ମରାଜ ସବୁ ଜାଣନ୍ତି, କିନ୍ତୁ କାହିଁକି ସେ ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ, ଆଉ ଜଣେ ରାଜା ଥିଲେ ସେ ହେଉଛି ବେଣ, ଯିଏକି ଧ୍ରୁବ ମହାରାଜଙ୍କ ପରମ୍ପରାରେ ଆସୁଛନ୍ତି, ସିଏ ଭଗବାନଙ୍କର ନିନ୍ଦା କରି ଦ୍ରୋହ କରି ସେ ନର୍କକୁ ଗମନ କଲେ, ଆର କାରଣ ମୋତେ କୁହନ୍ତୁ, ଏଇ ଯେଉଁ ଭେଦ ରହିଛି ନା ସେ ସେଇ କଥାରେ ଏଇ ଭେଦଟା ବୁଝେଇଦେବେ, ବୁଝା ହେବ ଆସନ୍ତାକାଲି ଆମେ ବର୍ଣ୍ଣନା କରିବା, ଆମର କଥା ଗୋଟେ ବିଶ୍ରାମ ଦେବା, ଆଜି ସଣ୍ଡେ ପ୍ରୋଗ୍ରାମ, କାହାର କିଛି ଯଦି ସନ୍ଦେହ ରହିଛି କିଛି ପ୍ରଶ୍ନ ପଚାରି ପାରନ୍ତି, ନହେଲେ ଆମେ ଗୋଟିଏ ମାଳା ଜପ କରି ପ୍ରଶ୍ନ ପାଇବା। କୀର୍ତ୍ତନ କରିବା ହଁ ଟିକେ ଆମ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଗାଇ ଗୋର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ। ବର୍ତ୍ତମାନ ପାଞ୍ଚ ମିନିଟ୍ ଆମେ କୀର୍ତ୍ତନ କରିବା, ଜପ ହେବନି ଆଜି ନା, ହଁ କୀର୍ତ୍ତନ କରିବା ସନ୍ଡେ ମାନେ ମର୍ଣ୍ଣିଂ ପ୍ରୋଗ୍ରାମ୍, ଡେ ପ୍ରୋଗ୍ରାମ୍ ନୁହଁ, ତେଣୁ ପରିବର୍ତ୍ତନ ହେଇଛି, ଏଠି କୀର୍ତ୍ତନ କରିବା।